भगवते वासुदेवाय। ଭଗବତ ଗୀତାର ପ୍ରଥମ ଅଧ୍ୟାୟରୁ ଆମମାନେ ଶ୍ରବଣ କରୁଥିଲେ। ସଞ୍ଜୟଙ୍କୁ ଧୃତରାଷ୍ଟ୍ରଙ୍କର ପ୍ରଶ୍ନ, ଯୁଦ୍ଧ ହେବାର ଇଚ୍ଛା ତାଙ୍କର, ଯୁଦ୍ଧ ନିଶ୍ଚିତ ଭାବରେ ହେବ, ଧୃତରାଷ୍ଟ୍ରଙ୍କର ଇଚ୍ଛା ନଥିଲା ବା ସେ ଇଚ୍ଛା କରୁନଥିଲେ ଯେ ଯୁଦ୍ଧଟା ବନ୍ଦ ହୋଇଯାଉ ବୋଲି। ଯେଉଁମାନେ କଳହପ୍ରିୟ ବା ଯେଉଁମାନେ ସବୁବେଳେ ଅନ୍ୟମାନଙ୍କୁ ଈର୍ଷା କରନ୍ତି, ଦ୍ୱେଷ କରନ୍ତି, ସେମାନଙ୍କର ଗୋଟେ ବିଚାର କ'ଣ ରହେ? ଯୁଦ୍ଧ ଏଇଥିପାଇଁ ଚାହୁଁଥିଲେ ଧୃତରାଷ୍ଟ୍ର, ସେ ଚାହୁଁଥିଲେ ପାଣ୍ଡବମାନଙ୍କର ମୃତ୍ୟୁବରଣ ସେଠି ହେଇଯିବ। କାରଣ ସେ ନିଷ୍କଣ୍ଟକ ଅର୍ଥ ସେ ତାଙ୍କୁ ଭୟ ସବଳ ରହୁଥିଲା, ପାଣ୍ଡବମାନେ ଯେତେଦିନ ଧରାପୃଷ୍ଠରେ ଥିବେ ମୋ ପୁତ୍ର ପାଇଁ କଣ୍ଟକ ହେଇଥିବେ। ତେଣୁ ପାଣ୍ଡବମାନେ ଯଦି ମୃତ୍ୟୁବରଣ, ଯୁଦ୍ଧ ହେଲା ମାନେ ପାଣ୍ଡବମାନଙ୍କର ମୃତ୍ୟୁ ହେଇଯିବ, ତାଙ୍କର ବିଶ୍ୱାସ ଥିଲା। ଆଉ ପ୍ରକୃତରେ ଯଦି ଦେଖିବାକୁ ଯାଏ ଭଗବାନ କୃଷ୍ଣଙ୍କୁ ଯଦି ବାହାର କରିଦିଆଯାଏ ପାଣ୍ଡବ ପକ୍ଷରୁ, ଭଗବାନ କୃଷ୍ଣଙ୍କୁ ବାହାର କରି ଆଣିବା, ପାଣ୍ଡବମାନଙ୍କର ସୈନ୍ୟମାନଙ୍କ ସହିତ ପାଣ୍ଡବମାନେ ଯେତେ ଶକ୍ତିଶାଳୀ ଥିଲେ, କୌରବମାନଙ୍କ ପାଖରେ ଜଣେ ଜଣେ ସେତିକି ଶକ୍ତିଶାଳୀ ଥିଲେ। ଯେଭଳି ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ପିତାମହ ଭୀଷ୍ମ, କର୍ଣ୍ଣ, ଏମାନେ ଜଣେ ଜଣେ ମହାଭାରତ ଯୁଦ୍ଧର ଯାହାକୁନ୍ତି ନାୟକ, କେବଳ ଭଗବାନ କୃଷ୍ଣ ହିଁ ସମସ୍ତ ଯୋଜନାକୁ ବିଫଳ କରିଦେଇଛନ୍ତି କୌରବମାନଙ୍କର ଦୁର୍ଯ୍ୟୋଧନର। ଧୃତରାଷ୍ଟ୍ରଙ୍କର ଯେଉଁ ସନ୍ଦେହ ରହିଛି ଯୁଦ୍ଧ ହବନି, କାରଣ ତାଙ୍କୁ ଶଙ୍କା ଲାଗୁଥିଲା ଯେ ଧର୍ମକ୍ଷେତ୍ରରେ ପହଞ୍ଚନ୍ତି ସେଠି ମୋର ପୁତ୍ରର ପରିବର୍ତ୍ତନ ହୋଇଯିବ, କିମ୍ବା ପାଣ୍ଡବମାନେ ମଧ୍ୟ ତାଙ୍କର ଇଚ୍ଛା ନଥିଲା ଯେ ପାଣ୍ଡବମାନେ ଏଭଳି ରାଜ୍ୟ ଦେଇକି ପଳେଇ ଯାଆନ୍ତୁ ବଣଙ୍କୁ, କାରଣ ଭବିଷ୍ୟତରେ ପୁଣି ପାଣ୍ଡବମାନେ ଆସି ଝଗଡ଼ା କରିପାରନ୍ତି। ସେ ଚାହୁଁଥିଲେ ଯୁଦ୍ଧ ହଉ, ଯୁଦ୍ଧ ହେଲେ ଜଣଙ୍କର ବିନାଶ ହବ, ତା ଭିତରେ କାହାର ବିନାଶ ହବ? ନିଶ୍ଚିତ ଭାବରେ ପାଣ୍ଡବମାନଙ୍କର ବିନାଶ। ଏଇଟା ଧୃତରାଷ୍ଟ୍ରଙ୍କର ପୁରା ବୁଦ୍ଧି ଥିଲା। ସଞ୍ଜୟ କେତେବେଳେ ପଚାରିଲେ, ସଞ୍ଜୟ ଶୁଣୁଥିଲା ଆମେ, ସଞ୍ଜୟ କେମିତି 9 ଶ୍ଳୋକରେ ଉତ୍ତର ଦଉଛନ୍ତି ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ ଶ୍ଳୋକରେ, ଦୁର୍ଯ୍ୟୋଧନର କିଛି ପରିବର୍ତ୍ତନ ହେଲା କି? ଧୃତରାଷ୍ଟ୍ର ଯେଉଁ ଆଶା କରୁଥିଲେ ଯେ ଦୁର୍ଯ୍ୟୋଧନ କୁରୁକ୍ଷେତ୍ରରେ ପହଞ୍ଚିଲା ପରେ ଧୃତରାଷ୍ଟ୍ରଙ୍କର ଯେଉଁ ମନୋଭାବ ରହିଛି ସଞ୍ଜୟ ଭଲ ଭାବରେ ବୁଝେଇଦେଲେ, ନାଇଁ ନାଇଁ ଯଦି ଦୁର୍ଯ୍ୟୋଧନଙ୍କର କିଛି ପରିବର୍ତ୍ତନ ହବନି, ଗତକାଲି ଆମେ ସେଟା ଆଲୋଚନା କରୁଥିଲେ, ଯାହାର ନିଜର ସଂସ୍କାର ନାହିଁ, ଯାହାର ନିଜର ପାତ୍ରତା ନାହିଁ, ତମ କେତେ ଭଲ ଜିନିଷ ଦେଲେ ବି ସେ ରଖିପାରିବେନି, ଆଧାର ପାତ୍ର ହଉଛି ବଡ଼। ସେଥିପାଇଁ ଗୋଟେ ପିଲାଟାକୁ ସଂସ୍କାର କରିବା ପାଇଁ ଗୁରୁକୁଳକୁ ପଠାଯାଉଥିଲା। ଦୁର୍ଯ୍ୟୋଧନର କୌଣସି ପରିବର୍ତ୍ତନ ଏଥିପାଇଁ ହେଇପାରିଲାନି, ସଂସ୍କାର ଗୋଟେ ବହୁତ ବଡ଼ ସଂସ୍କାର। ପିତାମାତା ଯଦି ନ ଦେଇପାରନ୍ତି, ଗୁରୁ ସେତିକି ଦେଇପାରନ୍ତି, ଆଉ ଗୁରୁ ଦ୍ୱାରା ଯେ ସଂସ୍କାର ଏତେ ନ ହେଇପାରିଲା, ତାର ପରିବର୍ତ୍ତନ ପାତ୍ରତା ଆସିବନି ସଂସ୍କାର, କାରଣ ପିତାମାତା କାହିଁକି ଦେଇପାରନ୍ତିନି? ପିତାମାତା ସ୍ନେହରେ ବେଳେବେଳେ ଅନ୍ଧ ହେଇଯାଆନ୍ତି, ପିତାମାତା ମାନେ ପିଲାମାନଙ୍କୁ ତାଙ୍କ ପ୍ରତି ଗୋଟେ ଦୁର୍ବଳତା ଆସେ, ସେ କିଛି କହିପାରନ୍ତିନି, କିନ୍ତୁ ଗୁରୁ ଦୁର୍ବଳତା ଦେଖନ୍ତିନି, ଗୁରୁଙ୍କର କିଛି ଦୁର୍ବଳତା ନାହିଁ, ଗୁରୁ ଶାସନ, ଗୁରୁଙ୍କ ପାଖକୁ ଆସିଲେ ଗୁରୁ ଶୋଧନ କରିବେ, ଶାସନ କରିବେ ତାର ଭବିଷ୍ୟତର ଉଜ୍ଜଳ ପାଇଁ। ପିତାମାତା ସେତେ ସହ୍ୟ କରିପାରିବେନି, ସେତେ ଶାସନ କରିପାରିବେନି, ପୁତ୍ରର ତାଡ଼ନକୁ ସହ୍ୟ କରିପାରିବେନି। ପାଣ୍ଡବମାନେ ଗୁରୁକୁଳକୁ ଯାଇଥିଲେ, ଦୁର୍ଯ୍ୟୋଧନ ବି ଗୁରୁକୁଳକୁ ଯାଇଥିଲେ, ଉଭୟ ଗୋଟିଏ ଗୁରୁଙ୍କ ପାଖରେ ପଢ଼ୁଥିଲେ। ସେ ଗୁରୁ କେବଳ ଅସ୍ତ୍ରବିଦ୍ୟା ଶିକ୍ଷା ଦେଉନଥିଲେ, ନୀତିଜ୍ଞ, ବହୁତ ନୀତିଜ୍ଞ ଥିଲେ ଦ୍ରୋଣାଚାର୍ଯ୍ୟ, କିନ୍ତୁ ପାଣ୍ଡବମାନଙ୍କର ତାଙ୍କର ସବୁ ବିପଦରେ ଆହୁରି ତାଙ୍କର ଧର୍ମ ଭାବନା ବଢ଼ିଛି, କିନ୍ତୁ ଦୁର୍ଯ୍ୟୋଧନର କିଛି ଅସୁବିଧା ନଥିଲା, ସମ୍ପଦରେ ରହିକି ଧର୍ମ ଭାବନା ବଢ଼ିପାରିଲାନି। କାହିଁକି? ପାଣ୍ଡବମାନେ ବଣ ଭିତରେ ରହୁଥିଲେ, ସମସ୍ତ ପ୍ରତିକୂଳ ବିପଦରେ ରହୁଥିଲେ, ବିପଦ ରହିକି ବି ଧର୍ମ ଭାବନା ବଢ଼ିଲା, କିନ୍ତୁ ସେ ସମ୍ପଦ ରହିକି ତାର କିଛି ପରିବର୍ତ୍ତନ ହେଇପାରିଲାନି। କାରଣ ଗୁରୁଙ୍କ ଦ୍ୱାରା ସେ ଶାସିତ ହେଲେ ସୁଦ୍ଧା କେତେଟା ଜିନିଷ ସଂସ୍କାର ଉପରେ ବି କେତେଟା ଜିନିଷ ନିର୍ଭର କରେ, ଏମିତି ଆମେ ଯାହାକୁ ତାକୁ ଭଲ ଶିକ୍ଷା ଶିକ୍ଷା ଦେଲେ ବି ବେଳେବେଳେ ପିତାମାତା ବିଷୟରେ ଚିନ୍ତା କରୁ, ମୋ ପିଲାଟାକୁ ଏତେ କଥା ଭଲ ଶିଖୁଛି, ମୋ ପିଲାକୁ କାହିଁକି ଭଲ ମଣିଷ ହଉନି, ବହୁତ ଚିନ୍ତା କରିଛନ୍ତି, ମୋ ପିଲା ଏମିତି ହେଇଗଲା, ମୋର ପିଲା ସେମିତି ହେଇଗଲା, ମୁଁ ତାକୁ କେତେ ଭଲ କଥା ଶିଖୁଛି, ଏମିତି ହେବା ଦରକାର। ପୁରା ବାପା ମା ବେଳେବେଳେ ବହୁତ ଟେନ୍ସ ହେଇଯାନ୍ତି। ଯଦି ସଂସ୍କାର ଦେଇକି ଜଣଙ୍କୁ ପରିବର୍ତ୍ତନ କରାଯାଉନି, ସେଠି ଆଉ ହାତ ଲଗେଇବା ଗଛ, ସେଠି ଆଉ ମୁଣ୍ଡ ଲଗେଇବେନି, ହାତ ଲଗେଇବେନି, ଅର୍ଥାତ ତାକୁ ମାରିବେନି, କେଉ ବୁଦ୍ଧି ଖର୍ଚ୍ଚ କରିବେନି। ସଂସ୍କାର ଆମେ ଦେଉଛେ, ଭଲ ପରିବେଶ ରଖୁଛେ, ଭଲ କଥା କହୁଛେ, ତା ପାଇଁ ସବୁକିଛି ବ୍ୟବସ୍ଥା କରୁଛେ, ତାର ପରେ ତାର ପରିବର୍ତ୍ତନ ହେଉନି, ଅର୍ଥ ତାର କର୍ମଫଳଟା ପ୍ରଚୁର ଏତେ ଖରାପ ରହିଛି, ତାକୁ ଆଉ ପରିବର୍ତ୍ତନ କିଏ କରିପାରିବେନି, ତାର କର୍ମଫଳ ସେଟା। କେବଳ ତାଙ୍କୁ ଭଗବାନ ହିଁ କେବଳ ପରିବର୍ତ୍ତନ, ସେଥିପାଇଁ ତାଙ୍କୁ ଭଗବତ ଉନ୍ମୁଖୀ ବା କୃଷ୍ଣ ଚେତନାକୁ ଭଗବାନଙ୍କର ଭକ୍ତ ଯଦି କରିଦେଇପାରିଲେ, ଯେତେବେଳେ ଆମେ ଜଣଙ୍କୁ ସଂସ୍କାର ଦେଇପାରୁନେ, ଆମର ମାନେ ଯାହା କୁହନ୍ତି ଚେଷ୍ଟା ଆମେ କରୁଛେ, ଆମେ ସେଇ କଥା ଆଲୋଚନା କରୁଥିଲୁ, ଗୋଟେ ବାଳକକୁ ସଂସ୍କାର ଆମେ ଦଉଛେ, ସଂସ୍କାର ଦେଲା ପରେ ତାର ପରିବର୍ତ୍ତନ କିଛି ଆସୁନି, ଭଲ ପରିବେଶ ଭଲ ଶିକ୍ଷା ଦେଲା ପରେ ତାପରେ ଛାଡ଼ିଦେବାର ଅଛି ଈଶ୍ୱରଙ୍କ ହାତରେ, କାହିଁକି ତାର କର୍ମଫଳ ବହୁତ ଖରାପ ଥିବ, ସେଥିପାଇଁ ଆମେ ଯେତେ ଚେଷ୍ଟା କଲେ ବଦଳି ପାରିବାନି। ଦୁର୍ଯ୍ୟୋଧନ ସେ ଏମିତି କଳି ଅଂଶରେ ଜନ୍ମ ହେଇଥିଲା ବା ତା ଦ୍ୱାରା ଏମିତି ନାଟକ ହବାର ଥିଲା, ତା ପାଇଁ ସେ ଗୋଟିଏ ଗୋଟିଏ ନାୟକ ଦୁର୍ଯ୍ୟୋଧନ ଗୋଟିଏ ବାଳକ, ତା ପାଇଁ କେତେ ଲୋକ ଚିନ୍ତା କରିଛନ୍ତି। ଗାନ୍ଧାରୀ ବହୁ ଚିନ୍ତାରେ ଥିଲେ, ଧୃତରାଷ୍ଟ୍ର ବି ଜାଣୁଛନ୍ତି କୁଳ ମର୍ଯ୍ୟାଦା ନଷ୍ଟ କରିଦେବ, ପୁତ୍ର ସ୍ନେହ, ବିଦୁର ବି ଗୃହତ୍ୟାଗ କରି ଚାଲିଗଲେ, କହି 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 ବିଦୁର ବିରକ୍ତ ହେଇକି ପଳେଇଗଲେ। ଜଣଙ୍କୁ ଉପଦେଶ ଦିଆଯିବ, କେତେ ଉପଦେଶ ଦିଆଯିବ, ଯେଉଁମାନେ ଗଭୀରମନ୍ତ୍ରୀ ତାଙ୍କୁ ଉପଦେଶ ଦେବନି, ସମସ୍ତଙ୍କୁ ଉପଦେଶ ଦେବା ଆବଶ୍ୟକ ନୁହେଁ, ଯେଉଁମାନଙ୍କର ଗମ୍ଭୀରତା ନାହିଁ ତାଙ୍କୁ ଉପଦେଶ ଦିଅନି। ପୂର୍ବରୁ ସାଧୁସନ୍ଥମାନେ ସେଥିପାଇଁ କାହା ପାଖକୁ ଯାଉନଥିଲେ, ଆଜିକାଲି ସାଧୁସନ୍ଥମାନେ ଲୋକଙ୍କ ପାଖକୁ ଯାଉଛନ୍ତି, କାରଣ ଲୋକମାନେ ନଷ୍ଟ ହେଇଯିବେ କ'ଣ କରିବା, ଏମାନେ ତାଙ୍କର ତ ଜ୍ଞାନ ନାହିଁ। ତା ଆଗରୁ ରାଜାମାନେ ସାଧୁସନ୍ଥ ପାଖକୁ ଯାଉଥିଲେ, ବର୍ତ୍ତମାନ ସାଧୁସନ୍ଥ ରାଜାମାନଙ୍କ ପାଖକୁ ଯାଉଛି, ପୁରା ସଂସ୍କାର ବଦଳିଗଲା ନା। କିନ୍ତୁ ଧୃତରାଷ୍ଟ୍ରଙ୍କର ଏବେ ବି ବିଶ୍ୱାସ ଥିଲା ଯେ ମୋର ପୁତ୍ର କାଳେ ଧର୍ମକ୍ଷେତ୍ରରେ ତାର ପରିବର୍ତ୍ତନ ହେଇଯିବ କି, କିଛି ପରିବର୍ତ୍ତନ ହେଲାନି, ବରଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ସେ କଟୁକ୍ତି କହିଲେ। ସେଟା ସେ କଥା ଆମେ ଗତକାଲି ପଢ଼ୁଥିଲେ, ଦୁର୍ଯ୍ୟୋଧନ କିଭଳି ଗୁରୁଙ୍କର ଦୋଷକୁ ଦେଖାଉଛନ୍ତି। ସଂସାରରେ ପ୍ରାୟତଃ ଦୋଷ ଦେଖିବା ଗୋଟେ ଆମର ସ୍ୱଭାବ, ଯେକୌଣସି କଥାରେ ଗୋଟେ କେହି ଯେ ସବୁବେଳେ ଗୋଟେ ଭଲ ଜିନିଷକୁ ଦେଖିପାରିବେ, ବହୁତ କମ୍ ମଣିଷ ଅଛନ୍ତି ସଂସାର। ଆମେ ଯେତେବେଳେ ଯାହାକି ଦେଖିବା ସାଙ୍ଗେ ସାଙ୍ଗେ ଗୋଟେ ଦୋଷ ଦେଖା ହବ। ଆମେ ଛୋଟ ପିଲାବେଳେ ଗୋଟେ ପଢ଼ୁଥିଲୁ, ଜିରାରୁ ସିରା କାଢ଼ିବା ବନ୍ଧୁଙ୍କର ସ୍ୱଭାବ, ଆମର ଗୋଟେ ଇତିହାସରେ ସାହିତ୍ୟରେ ପଢାଯାଉଥିଲା, ଜିରାରୁ ସିରା କାଢ଼ିବା ବନ୍ଧୁଙ୍କର ସ୍ୱଭାବ। ଏଟା ବିଦେଶରେ ବୋଧେ ସେ ଆର୍ଟିଷ୍ଟ ଥିଲେ, ସେ ଗୋଟେ କରୁଥିଲେ ଆମର କାଠରେ ଗୋଟେ ପ୍ରତିମୂର୍ତ୍ତି କରିଥିଲେ, ବହୁତ ସୁନ୍ଦର ପ୍ରତିମୂର୍ତ୍ତି କରିଥିଲେ। ତାଙ୍କ ବନ୍ଧୁ ଆସିଲେ, କହିଲେ ଦେଖ ବନ୍ଧୁ, ମୁଁ ଏମିତି କରିଛି ପ୍ରତିମୂର୍ତ୍ତିଟା, ତୁମକୁ କେମିତି ଲାଗୁଛି? ନା ପ୍ରତିମୂର୍ତ୍ତିଟା ବହୁତ ସୁନ୍ଦର ହେଇଛି, ନାକଟା ଟିକେ ଖରାପ ଅଛି, ନାକଟାକୁ ଟିକେ ସିଧା କରିଦିଅ। ମାନେ ମୁଁ ଏଇ କଥାରେ କହୁଛି, ସଂସାରରେ ଦୋଷ ବାହାର କରିବାଟା ବହୁତ ସହଜ, କିନ୍ତୁ ଦୋଷ ବାହାର କରିବା ଏ କଥାଟି କାହିଁ ପଡ଼ିଛି? ଯଦି ଆମେ ସବୁବେଳେ ଅନ୍ୟର ଦୋଷ ଦେଖିବା ପ୍ରବୃତ୍ତି ରଖିବା, ସମୟ ଆସି ପହଞ୍ଚିବା ଆମେ ପିତା ମାତା ଗୁରୁ ବୈଷ୍ଣବ ଏମାନଙ୍କ ଦୋଷ ଦେଖିବା ପାଇଁ ପଛେଇବାନି। ଏଟା ଗୋଟେ ଅଭ୍ୟାସ, ଅନ୍ୟର ଦୋଷ ଦେଖିବା, ଅନ୍ୟର ଗୁଣ ଦେଖିବା, ସଜ୍ଜନା ଗୁଣ ଦୋଷନ୍ତି। ସଜ୍ଜନା ଯେଉଁମାନେ ସଜ୍ଜନ ଲୋକ ସେମାନେ ଗୁଣ ଦର୍ଶନ କରନ୍ତି, ଯେଉଁମାନେ ଦୁର୍ଜନ ସେମାନେ ଦୋଷ ଦର୍ଶନ କରିବେ। ପ୍ରବୃତ୍ତିଟା ଯଦି ଅଧିକା ବଢ଼ିଯିବ, ଏଟା ଗୁରୁ ବୈଷ୍ଣବ ଭଗବାନ ପାଖରେ ଲାଗିଯିବ। ସେ ବନ୍ଧୁ କଥା କହୁଥିଲି, ସେ ବନ୍ଧୁ ଇଏ ପଚାରିଲେ, ଦେଖ ମୋର ଯେଉଁ ପ୍ରତିମୂର୍ତ୍ତିରେ କ'ଣ କ'ଣ ଭୁଲ ରହିଛି? ସେ କହିଲେ ତାଙ୍କ ନାକଟା ଟିକେ ସଜେଇବାକୁ ପଡ଼େ ତୁମକୁ, ଆଉ ସବୁ ଭଲ ରହିଛି, ନାକଟା ଟିକେ ବଙ୍କା ରହିଛି। ସେଥିପାଇଁ ସେ ଯିଏ କାରିଗର ଯିଏ ମିସ୍ତ୍ରୀ ଥିଲେ ତାଙ୍କ ନାମ ଭୁଲି ଯାଉଛି, ଛୁଆଟେ ବେଳେ ପଢ଼ୁଥିଲୁ, ସିଏ କିଛି କାଠ ଗୁଣ୍ଡି ନେଲେ, ସେ ନାକରେ ଖାଲି ଲଗେଇଲେ, ଖସେଇଦେଲେ, ଖସେଇଦେଇ ବନ୍ଧୁକୁ ପଚାରିଲେ, କହିଲେ କ'ଣ ବନ୍ଧୁ ଏବେ ଦେଖିଲ ମୋ ପ୍ରତିମୂର୍ତ୍ତିଟା ଠିକ ଅଛି କି ନାହିଁ? କହିଲେ ହଁ ଏବେ ଠିକ ହେଇଗା। ସେ କିଛି କରୁନାହାନ୍ତି, କେବଳ କାଠ ଗୁଣ୍ଡି କେତେଟା କିଛି ଡଷ୍ଟ ନେଇକି ଯୋଉ ଇଏ କାଠର ଗୁଣ୍ଡି ନେଇକି ନାକରେ ଖସେଇ ଦେଲେ ଏବଂ ବନ୍ଧୁକୁ ପଚାରିଲେ, ବନ୍ଧୁ କ'ଣ କରେକ୍ସନ ହେଇଗଲା ଦେଖିଲ ନା? ହଁ ହେଇଗଲା। ସେଠି ସେ ସେ ପଢ଼ୁଥିଲେ ଜିରାରୁ ସିରା କାଢ଼ିବା ବନ୍ଧୁଙ୍କର ସ୍ୱଭାବ, ଗୋଟେ ଟାଇଟଲ ପଢା ହଉଥିଲା। ଏ ଦୋଷ ଦେଖିବାର ସ୍ୱଭାବଟା ଯୋଉ ରହିଥିଲା ଦୁର୍ଯ୍ୟୋଧନର, ପ୍ରୋବ୍ଲେମ ସମସ୍ୟାଟା କ'ଣ ଥିଲା? ସେ ପାଣ୍ଡବ ମାନଙ୍କର ଦୋଷ ଦେଖୁଥିଲା, ତାକୁ ଭୟ ଲାଗୁଥିଲା, ପାଣ୍ଡବ ମାନେ ବୋଧ ହୁଏ ମୋତେ ଆମକୁ କେତେବେଳେ ହେଲେ ବି ଏ 100 ଭାଇକୁ ଆମକୁ ଏଠୁ ବିଦା କରିଦେବେ। ପାଣ୍ଡବ ମାନେ ସେମିତି ନଥିଲେ, ପାଣ୍ଡବ ମାନେ ସେମିତି ନଥିଲେ, କିନ୍ତୁ ୟାର ଦୋଷ ଦେଖିବାର ଗୁଣଟା ତ ରହିଥିଲା ନା। ସବୁ ମନୁଷ୍ୟ ଖରାପ ନୁହନ୍ତି, ଆମର ଦୋଷ ଦେଖିବା, ଆମର ଭାବନା ଯେମିତି, ଆମର ଚେତନା ଯେମିତି, ଆମେ ଲୋକମାନଙ୍କୁ ସେଇଭଳି ଭାବେ ଦୃଷ୍ଟିରେ ଦେଖିବା। ସମସ୍ତେ ଖରାପ ନୁହନ୍ତି, ସମସ୍ତେ ଖରାପ ବଞ୍ଚ କେମିତି? ଏଇଟା କଳିଯୁଗ, ଏତେ ଲୋକମାନେ ଦୁଷ୍ଟ ହଉଛନ୍ତି, ଲୋକମାନେ ମଦ ବି ଖାଉଛନ୍ତି, ଲୋକମାନେ ଚୋରି ବି କରୁଛନ୍ତି, ବଦମାସ ବି କରୁଛନ୍ତି, ସବୁ ଲୋକ ଯଦି ଖରାପ, ତାହେଲେ ଆମେ ରାତିରେ ଶୋଉଛେ କେମିତି? ଆମ ଗାଡ଼ିରେ ଯାଉଛେ କେମିତି? ଆମକୁ କେତେଟା ଲୋକ ଘରେ ଟଙ୍କା ପଇସା ନେଇଯାଉଛନ୍ତି, କେତେ ଲୋକ ଘରେ ଲୋକମାନଙ୍କୁ ମର୍ଡର କରିଦେଉଛନ୍ତି, କ'ଣ ରାସ୍ତାଘାଟରେ ଏମିତି ସମସ୍ତେ ମାରି ପକାଉଛନ୍ତି? ସବୁ ଲୋକ ଖରାପ ନୁହନ୍ତି, କିନ୍ତୁ ଆମର ବିଚାର ଯେତେବେଳେ ଖରାପ ହେଇଯିବ, ଆମେ ସମସ୍ତଙ୍କୁ ଖରାପ ଦୃଷ୍ଟିରେ ଦେଖିବା। ଇଏ ନିଜର କନସିୟସନେସ ଯାକ, ନିଜର ଚେତନା ଉପରେ କଥା, ନିଜର ବିଚାର ଯେତେବେଳେ ପାଇବ, ମୁଁ ସେ କଥା ବାରମ୍ବାର କୁହେ ଆଗରୁ। ଭଗବାନ ଜଣେ ମିନିଷ୍ଟର ପ୍ରବଚନ ଦେଉଥିଲେ, ମୋର ଭାଗବତ କଥାକୁ ଆସିଥିଲେ, ଦକ୍ଷିଣ ଏଇ ଯେଉଁ ଆମର ଉତ୍ତର ବାଲେଶ୍ୱରରେ, ବାଲିଆପାଳ ନୁହେଁ, କେଉଁ କେଉଁ ଗୋଟେ ପେଣ୍ଡଲକୁ ତାଙ୍କୁ ଡାକିଥିଲେ, ଏମଏଲକୁ, ସେ ଏମଏଲ ଆସିଥିଲେ, ସେ ପଚରା ଦେଉଥିଲେ, ମୁଁ ତାଙ୍କର କଥାରୁ ଶିଖିଲି। ସିଏ କେଉଁଠି ପଢ଼ିଥିଲେ, ଏଟା ଗୋଟେ ଏମିତି ଆନାଲୋଜି ଭଳି, ଏମିତି ନୁହେଁ ଯେ କେଉଁ ପୁରାଣରେ ଅଛି କ'ଣ ଅଛି। ଏଇ ଦୋଷ ଦେଖିବାର କଥାରେ ଏଇ କଥା ପଡ଼ିଛି, ଦୁର୍ଯ୍ୟୋଧନ ଧର୍ମ କ୍ଷେତ୍ରରେ ରହିକି ଗୁରୁଙ୍କର ଦୋଷ ବି ଦେଖୁଛନ୍ତି। ଆପଣ କେତେବେଳେ ଭୁଲ କାମ କଲେ ଦୃଷ୍ଟଦୁମ୍ନଙ୍କୁ ଅସ୍ତ୍ରବିଦ୍ୟା ଶିକ୍ଷା ଦେଇଥିଲେ? ଜାଣନ୍ତି ଦୃଷ୍ଟଦୁମ୍ନ ଆପଣଙ୍କର ମୃତ୍ୟୁର କାରଣ? ଦ୍ରୋଣାଚାର୍ଯ୍ୟ ଭଲ ଭାବରେ ଜାଣିଥିଲେ, ଦ୍ରୁପଦଙ୍କର ପୁତ୍ର ମୋତେ ମୋର ହିଁ ମୃତ୍ୟୁର କାରଣ ହବ, କିନ୍ତୁ ସେ ତା ଆସି କହିଛନ୍ତି ନାଇଁ ଆଜ୍ଞା ମୁଁ ଆପଣଙ୍କର ଶିଷ୍ୟ ହେବି। ପୂର୍ବ କାଳରେ ବହୁତ ମହାନ ମହାନ ପୁରୁଷମାନେ ଥିଲେ, ଆମ ଭଳି ଆଜିକାଲି ଯେମିତି ଆମେ ସବୁ ମନୁଷ୍ୟ, ଆମର ହିଷ୍ଟ୍ରିଟା ବେଦିକ ହିଷ୍ଟ୍ରି ସହିତ ମିଶିବନି, ସେଥିପାଇଁ ବେଦିକ ହିଷ୍ଟ୍ରିଟା ଆମକୁ ଗୋଟେ ଗୋଟେ ସ୍ପେକୁଲେସନ ଭଳିଆ ଲାଗିବ। ବର୍ତ୍ତମାନ ଯୋଉ ଜେନେରେସନ ଆସୁଛନ୍ତି ତାଙ୍କୁ ଏଇଟା ଗୋଟେ ଆଇଦର ସ୍ପେକୁଲେସନ, ତାଙ୍କୁ ଏଇଟା ଗୋଟେ ମନଧର୍ମ ଜିନିଷ ଗୁଡ଼ାକ, କିମ୍ବା ତା ଗୋଟେ ଏଇଟା ବର୍ତ୍ତମାନ କ'ଣ ମାଇଥୋଲୋଜି ବୋଲି କହୁଛନ୍ତି, ଏଇଟା ମାଇଥୋଲୋଜି ହିଷ୍ଟ୍ରି, ଯୋଉ ପୁରାଣ ଗୁଡ଼ାକ ସବୁ ମାଇଥୋଲୋଜି ବୋଲି କହୁଛନ୍ତି, କାହିଁକି ଏଇଟା ତାଙ୍କ ଜେନେରେସନରେ ସେଇଟା ଗୋଟେ କଳ୍ପନାର ଜିନିଷ। କେହି ବି ଦୁନିଆରେ ନାହାନ୍ତି ଯେ କହିଦେବ ଯେ ସେ ଜାଣିବେ ଯେ ମୁଁ ୟା ମୋର ୟାର ଦ୍ୱାରା ମୃତ୍ୟୁବରଣ ହବ, ସେ ତାକୁ ସମସ୍ତ ବିଦ୍ୟା ଶିକ୍ଷା ଦେବ, ଏଇଟା କଦାପି ସମ୍ଭବ ହୋଇପାରିବନି। ଗୋଟେ ଉଦାର ପୁରୁଷ, ଏଭଳି ଉଦାର ପୁରୁଷ ମିଳିବା ସଂସାରରେ ବହୁତ ବଡ, ବହୁତ ବଡ ଦୁର୍ଲଭ। ବର୍ତ୍ତମାନ ପୁରାଣରେ ସବୁ ଏସବୁ ବହୁତ ବଡ ବଡ କାହାଣୀ ରହିଛି। ଆଗରୁ ଲୋକମାନେ ଆମର ବାଳକମାନଙ୍କର ଯୋଉ ଭଲ ସଂସ୍କାର ଆସୁଥିଲା, ଏଥିପାଇଁ ସେମାନେ ସବୁ ଗୀତା ପଢ଼ୁଥିଲେ, ଭାଗବତ ପଢ଼ୁଥିଲେ, ଆଉ ଗୀତା ଭାଗବତ ଏତେ ପଢ଼ୁ, ରାମାୟଣ ମହାଭାରତ, ସେଥିପାଇଁ ତାଙ୍କର ଗୋଟେ ଭଲ ସଂସ୍କାର ରହୁଥିଲେ। ବୃହସ୍ପତି ଆଉ ଶୁକ୍ରାଚାର୍ଯ୍ୟ, ତାଙ୍କର ଦୁଇ ଜଣଙ୍କ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା, କିନ୍ତୁ ବୃହସ୍ପତିଙ୍କର ଶିଷ୍ୟ, ବୃହସ୍ପତିଙ୍କର ପୁତ୍ର କଚ ଯେତେବେଳେ ଗଲେ ଶୁକ୍ରାଚାର୍ଯ୍ୟଙ୍କ ପାଖରୁ ସଞ୍ଜୀବନୀ, ମୃତ ସଞ୍ଜୀବନୀ ବିଦ୍ୟା ପାଇଁ, ସେ ସାଙ୍ଗେ ସାଙ୍ଗେ କହିଲା କିଛି ଅସୁବିଧା ନାହିଁ। ବାପ ଦୁଇ ଜଣଙ୍କ ଭିତରେ ବଡ଼ ଶତ୍ରୁତା, କିନ୍ତୁ ପୁତ୍ର ଯାଇ ତାଙ୍କ ଦୂର ବିଦ୍ୟା ଶିକ୍ଷା କରୁଛି। ପୁଣି କେଉଁ ବିଦ୍ୟା ସଂସାର ସବୁଠୁ ଶ୍ରେଷ୍ଠ ବିଦ୍ୟା? ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ସେ ଦେଇଦେଲେ। ବହୁତ ଉଦାର ପୁରୁଷ ଥିଲେ। ଆଜିକାଲି ଯୋଉ ବାଳକମାନେ ଆସୁଛନ୍ତି ବା ଆଜିକାଲି ଯୋଉ ସଂସ୍କାର ଲୋକ, ଏମାନେ ଏଟାକୁ ସ୍ପେକୁଲେସନ ବୋଲି ମନେ କରିବେ ହିଁ କରିବେ, ମାଇଥୋଲୋଜି ବୋଲି କହିବେ, କେବେ ବି ସେମାନେ ଏତେ ହାଇ ଷ୍ଟାଣ୍ଡାର୍ଡ ଜିନିଷ କେବେ ଡାଇଜେଷ୍ଟ କରିପାରିବେ? ସେ ମିନିଷ୍ଟର ଏଇ ପ୍ରବଚନ ଦେଉଥିଲେ, ମୁଁ ତାଙ୍କର କଥାକୁ ଶିଖିଥିଲି, ଯୋଉ ଦୋଷ ଦେଖିବା କଥାରେ, ସେ ତାଙ୍କର କହିବାର ସାର ଥିଲା ଆମେ ନିଜେ ଭଲ ହେଲେ ସଂସାର ଆମେ ସମସ୍ତଙ୍କୁ ଭଲ ଦୃଷ୍ଟିରେ ଦେଖିପାରିବା, ଆମେ ଯଦି ଖରାପ ଦୃଷ୍ଟିରେ ଲୋକଙ୍କୁ ଦେଖିବା ଆମେ ଖରାପ ହେଇଯିବା, ଆମ ଦୃଷ୍ଟିରେ ସବୁ ଲୋକ ବି ଖରାପ ହେଇଯିବେ। ସେ ସେ ଉଦାହରଣଟା ଦେଉଥିଲେ ଯେ ଭଗବାନ କୃଷ୍ଣ ଥରେ ଆସିଲେ ଦୁର୍ଯ୍ୟୋଧନ ଆଉ ଅର୍ଜୁନ ଯୁଧିଷ୍ଠିର ଦୁଇ ଜଣଙ୍କୁ ଦୁଇଟା ବ୍ଲାଙ୍କ ପେପର ଦେଲେ, ଖାଲି ପେପର ଦେଲେ, ଦୁଇଟା ଖାଲି ପେପର ଦେଇ କହିଲେ ମୁଁ ତୁମକୁ ସମୟ ଦଉଛି, ସକାଳୁ ଦେଲେ ମୁଁ ସନ୍ଧ୍ୟାବେଳକୁ ବା ଆଜି ଦେଲେ କାଲି ଏମିତି ଅଛି ସମୟ ମୁଁ ଦେଲି। ଦୁର୍ଯ୍ୟୋଧନ ଏ ସଂସାର କେତେଜଣ ଭଲ ଲୋକ ଅଛନ୍ତି ତୁମେ ପେପର ଲେଖି ମୁଁ ଦବ। ଆଉ ଯୁଧିଷ୍ଠିରଙ୍କୁ ଦେଲେ, ଯୁଧିଷ୍ଠିର ଏ ପେପରଟା ବ୍ଲାଙ୍କ ପେପର, କିଛି ଲେଖା ହେଇନି, ଖାଲି କାଗଜ ଅଛି, ତୁମେ ଲେଖିକି ଦବ। ଏ ସଂସାରରେ କେତେ ଜଣ ଖରାପ ଲୋକ ଅଛନ୍ତି। ଭଗବାନ ଆସିଲେ ଯେତେବେଳେ ଚାଲିଗଲେ ସନ୍ଧ୍ୟାବେଳକୁ ଆସି କଲେକ୍ସନ କରିବା ପାଇଁ ହେଲେ ଦୁର୍ଯ୍ୟୋଧନ ଦିଅ, ଦେଖିଲେ ଦୁର୍ଯ୍ୟୋଧନ ପେପର ବ୍ଲାଙ୍କ ଆଉ ଯୁଧିଷ୍ଠିର ପେପର, ଦୁଇ ଜଣଙ୍କ ପେପର କିଛି ଲେଖାଯାଏନି। ଭଗବାନ ପୁରା ଆଶ୍ଚର୍ଯ୍ୟ ହେଇଗଲେ, ଦୁଇ ଜଣଙ୍କୁ ଇଏ ବି କିଛି ଲେଖିନି, ସିଏ ବି କିଛି ଲେଖିନି। ଭଗବାନ ପଚାରିଲା କି ଦୁର୍ଯ୍ୟୋଧନକୁ, ଦୁର୍ଯ୍ୟୋଧନ ତୁମକୁ କହିଥିଲେ ସଂସାରରେ କେତେ ଜଣ ଭଲ ଲୋକ ଅଛନ୍ତି। ଦୁର୍ଯ୍ୟୋଧନ କହିଲା ଆଜ୍ଞା ସଂସାରରେ କେହି ଭଲ ଲୋକ ନାହାନ୍ତି, କେହି ବି ଜଣେ ଭଲ ଲୋକ ନାହାନ୍ତି। କାହିଁ ସେ କହିଲା କେହି ଭଲ ଲୋକ ନାହାନ୍ତି, କାରଣ ସେ ଭଲ ନୁହେଁ, ସେ ତା ଦୃଷ୍ଟିରେ କେହି ଭଲ ନୁହନ୍ତି। କିନ୍ତୁ ସଂସାର ସବୁଠୁ ଭଲ ଲୋକ ତା ପାଖରେ ଥିଲେ କିଏ, ଯୁଧିଷ୍ଠିର। ଭଗବାନ ଯୁଧିଷ୍ଠିର ମହାରାଜ ପଚାରିଲେ, କହିଲେ ଯୁଧିଷ୍ଠିର ମହାରାଜ ମୁଁ ତୁମକୁ କହିଥିଲି ତୁମେ ସଂସାରରେ କେତେ ଜଣ ଖରାପ ଲୋକ ସଂସାର ଅଛନ୍ତି ତୁମେ ଲେଖିକି ଦେବ। ତାଙ୍କ ପେପର ବି ଖାଲି ଥିଲା, ସେ କାହା ନାଁ ଲେଖିନଥିଲେ। ତାଙ୍କୁ ପଚାରିଲେ ତୁମେ କାହିଁକି ଲେଖିଲନି ସଂସାରରେ କେତେ ଜଣ ଖରାପ ଲୋକ, କହିଲେ ଆଜ୍ଞା ସଂସାରରେ କେହି ଖରାପ ଲୋକ ନାହାନ୍ତି, କାହିଁକି ସେ ଖରାପ ନୁହନ୍ତି, ସଂସାର ସବୁଠୁ ଖରାପ ଲୋକ ତାଙ୍କ ପାଖରେ ଥିଲେ ଦୁର୍ଯ୍ୟୋଧନ, ତାଙ୍କ ନାଁଟା ଆଗେ ଲେଖିବାର ଥିଲା, ସେ ଲେଖିଲେନି। ଦୁର୍ଯ୍ୟୋଧନଙ୍କ ଦୃଷ୍ଟିରେ ଯୁଧିଷ୍ଠିର ହେଉଛନ୍ତି ଖରାପ ଲୋକ, କିନ୍ତୁ ଯୁଧିଷ୍ଠିରଙ୍କ ଦୃଷ୍ଟିରେ ଦୁର୍ଯ୍ୟୋଧନ ଖରାପ ଲୋକ ନୁହନ୍ତି। ଯେ ସେଇଟା ହେଇଥାନ୍ତେ ତାହେଲେ ଜୟଦ୍ରଥଙ୍କୁ ସେ ସେଦିନ ବଧ କରିଦେଇଥାନ୍ତେ। ଜୟଦ୍ରଥଙ୍କୁ ଯେଉଁଦିନ ଦ୍ରୌପଦୀ କହିଲେ ନା ତୁମେ ବଧ କର ବୋଲି, କାରଣ ଜୟଦ୍ରଥ ହରଣ ଦ୍ରୌପଦୀଙ୍କୁ ହରଣ କରିଦେଲା ଦିନ, ସେଦିନ ସେ ତାଙ୍କୁ ବଧ କରିଦେଇଥାନ୍ତେ। ସମସ୍ତେ ଭୀମସେନ ଅର୍ଜୁନ ପୁରା ଧରିକି ଆଣିଲା ପରେ ରେଡ଼ି ହେଇଥିଲେ ମାରିବା ପାଇଁ ଜୟଦ୍ରଥଙ୍କୁ, ସେ ଖରାପ ବୋଲି କେବେ ଭାବିନାହାନ୍ତି, କେବେ ବି ଭାବିନାହାନ୍ତି। କହିଲେ ନାଇଁ 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 ନାଇଁ, ଦୁର୍ଯ୍ୟୋଧନର ଭଉଣୀକୁ ବିବାହ ହେଇଛି ନା କିଏ, ଜୟଦ୍ରଥ, ସେ ଆମ ବଂଶର, ଛାଡ଼ି ଦିଅ ତାଙ୍କୁ। ଯକ୍ଷମାନେ ତଳେ ଅର୍ଜୁନଙ୍କୁ ଏ ଦୁର୍ଯ୍ୟୋଧନକୁ ବାନ୍ଧିକି ନେଇଯାଉଥିଲେ, ପଠେଇଲେ କିଏ, ଯୁଧିଷ୍ଠିର ମହାରାଜ ପଠେଇଲେ। ଯୁଧିଷ୍ଠିର କେବେ ହିଁ ଖରାପ ଭାବିନାହାନ୍ତି ଦୁର୍ଯ୍ୟୋଧନ, କିନ୍ତୁ ଦୁର୍ଯ୍ୟୋଧନ ଖରାପ ଲୋକ ବୋଲି ସେ ଯୁଧିଷ୍ଠିର ଖରାପ ଭାବିଛନ୍ତି। ମହାଭାରତ ଗୋଟେ ଗଳ୍ପ ନୁହେଁ, ବହୁତ ଲୌକିକ ରାଜନୈତିକ ଧାର୍ମିକ ଆଉ ଭକ୍ତିର ଶିକ୍ଷା ବି ଅଛି। ଆମର ଚେତନା ଯେମିତି ହବ, ଆମର ଭାବନା ଯେମିତି ହବ, ଆମକୁ ସେଇଭଳି ସବୁ ଜିନିଷ ଦୃଶ୍ୟମାନ ହେବେ। ଦୋଷ ଦେଖିବାର ପ୍ରବୃତ୍ତି ଏମିତି ଦୁର୍ଯ୍ୟୋଧନର ଥିଲା, ବା ଅନ୍ୟକୁ ସବୁବେଳେ ଅଧୀନ କରି ହୀନ ଜ୍ଞାନ କରିବାର ପ୍ରବୃତ୍ତି ଏମିତି ଥିଲା। ସେ ଆଜି ଗୁରୁଙ୍କୁ ଡିଟେକ୍ସନ କରୁଛି, ଗୁରୁଙ୍କୁ ନିର୍ଦ୍ଦେଶ ଦେଉଛି ଯେ ଆପଣ କେତେବେଳେ ଭୁଲ କରିଦେଲେ ଧୃଷ୍ଟଦ୍ୟୁମ୍ନଙ୍କୁ ଅସ୍ତ୍ରବିଦ୍ୟା ଯୁଦ୍ଧ ବିଦ୍ୟା ଶିକ୍ଷା ଦେଇକି। ଗୁରୁଙ୍କର ଦୋଷଟାକୁ ଦେଖି ଭୟ ଆଣି ଭିତରେ ବହୁତ ଭୟ ହେଲା, ତାଙ୍କୁ ଭୟ ଲାଗିଲାଣି, କାରଣ ସୈନ୍ୟ ଏମିତି ସଜା ହେଇଛନ୍ତି। ଗୋଟେ ଗୋଟେ ଜିନିଷ ସବୁବେଳେ ମନେ ରଖିବାକୁ ପଡ଼ିବ, ଜିନିଷ ଯେତିକି ଭୟ ନୁହେଁ କାଳ ତାକୁ ଅଧିକା ଭୟ କରିଦିଏ। କ'ଣ ବୁଝିପାରୁଛନ୍ତି କି ନାହିଁ, ଗୋଟେ ବସ୍ତୁ ଯେମିତି ନୁହେଁ ତାକୁ କାଳ ସୁନ୍ଦର ଜିନିଷକୁ କାଳ ଅଧିକା ସୁନ୍ଦର କରିଦିଏ, ଆଉ ଭୟଙ୍କର ଜିନିଷକୁ କାଳ, କରୋନାଟା ତ ଭୟଙ୍କର ଜିନିଷ ନୁହେଁ, ଯେମିତି ବର୍ତ୍ତମାନ ଦେଖିଏ 90% ଡକ୍ଟର ମାନଙ୍କର ମତ ଏହା, କରୋନା ଯୋଉ ଜୀବାଣୁଟା ଏତେ ଏଟା ଥିଲା ବୋଲି କେତେ ବୈଜ୍ଞାନିକ ମାନେ କହୁଛନ୍ତି, ଏଟା ଥିଲା ବାୟୁମଣ୍ଡଳରେ ଆମ ଶରୀର ଥିଲା, ଜ୍ୱର ରୋଗ କାହାକୁ ହୁଏନି କି, ଲୋକ ଡରି ଡରି ଖାଲି ଖାଇ ପକାଉଛନ୍ତି ଔଷଧ ଗୁଡା ଖାଇକି ତାଙ୍କର ରୋଗ ହେଇକି ତାଙ୍କ ହାଟ ହେଇଯାଉଛି। ଅଧା ଲୋକ ଏମିତି ସାଇକୋଲୋଜିକାଲି ଅଧିକା ମେଡିସିନ ଖାଇକି କିଛି ନ ହେଇକି ଛିଙ୍କ ଜ୍ୱର ହେଇକି ଖାଇକି ବି ଲୋକ ଏତେ ଭୟ ବି କରିଦଉଛନ୍ତି, ମୋତେ ହେଇଗଲା ହେଇଗଲା ହେଇଗଲା। କାଳର ଗୋଟେ ଏମିତି ଶକ୍ତି ରହିଛି, ସୁନ୍ଦର ଜିନିଷକୁ ସୁନ୍ଦର କରିଦେଇପାରିବ, ଭୟଙ୍କର ଜିନିଷକୁ ବି ବହୁତ ଭୟଙ୍କର କରିଦେଇପାରିବ, କାଳର ଶକ୍ତି। ମହାଭାରତ ଯୁଦ୍ଧ ଦୁର୍ଯ୍ୟୋଧନ ପ୍ରଥମ ଥର ପାଇଁ ଯୁଦ୍ଧକୁ ଓହ୍ଲେଇ ନାହାନ୍ତି, ସେ ପୂର୍ବରୁ ଯୁଦ୍ଧ ରାଜକୁମାର ଅଛନ୍ତି ଯୁଦ୍ଧ କରିଛନ୍ତି, କି ଦୃଷ୍ଟଦ୍ୟୁମ୍ନ ଯେମିତି ସଜେଇଛନ୍ତି ସୈନ୍ୟ ସଜା ପାଣ୍ଡମାନଙ୍କର, ତାଙ୍କୁ ଦର୍ଶନ କରିକି ତାଙ୍କୁ ପୁରା ଭୟ ଲାଗିଗଲାଣି, ସୈନ୍ୟ ସଜାରୁ ଦୁର୍ଯ୍ୟୋଧନକୁ ଭୟ ଲାଗୁଛି। କାଳର ଏମିତି ଗୋଟେ ବଳ ରହିଛି, ସବୁବେଳେ ମନେ ରଖିବା ଦରକାର, ଆମର ନା ତ ଦୈବାତ୍ ପରମ ବଲ, ଦୈବ କାଳଠାରୁ ବଡ଼ ବଡ଼ ବଳବାନ କିଏ ନାହାନ୍ତି। ଆଜି ଯେଉଁ ଜିନିଷ ସୁନ୍ଦର ଲାଗୁଛି କାଲି କାଳ ସେ ଜିନିଷକୁ ସୁନ୍ଦର କରିଦେବ। ଆଜି ଯେଉଁ ଜିନିଷ ସୌମ୍ୟ ଅଛି ବା ମନୋରମ ଅଛି କାଲି ତାକୁ ଭୟଙ୍କର ହେଇଯିବ। କାଳ ଶକ୍ତି ଭଗବାନ ଏଠି କାଳ ରହିଛ ନା, ଦୁର୍ଯ୍ୟୋଧନଙ୍କ ଭିତରେ ଭୟ ସୃଷ୍ଟି କରୁଛନ୍ତି। ଦୁର୍ଯ୍ୟୋଧନ ଭୟାତୁର ହେଇକି ଆସିଛି କାହା ପାଖକୁ, ଦ୍ରୋଣାଚାର୍ଯ୍ୟଙ୍କୁ। ସେଥିପାଇଁ ତାର ରାଗଟାକୁ, ଭୟଟାକୁ, କ୍ରୋଧଟାକୁ ସେ ଗୁରୁଙ୍କ ଉପରେ ଛାଡ଼ୁଛି। କ୍ରୋଧ କାହିଁକି ଆସିଲା, ତାର ଦେଖିଥିଲା ପାଣ୍ଡବମାନଙ୍କର ସୈନ୍ୟସଜାଟା ବହୁତ ସୁନ୍ଦର ସଜାଇଛନ୍ତି କିଏ, ସେନାପତି ଦୃଷ୍ଟଦ୍ୟୁମ୍ନ, ସେଇଟା ତାଙ୍କୁ କ୍ରୋଧ ଲାଗିଲାଣି। ଏଇଟା କାହା ଦୋଷ, ଗୁରୁଙ୍କର ଦୋଷ। କେତେବେଳେ ଭୁଲ କରିଛନ୍ତି, ଯିଏ ତାଙ୍କୁ ଯିଏ ତାଙ୍କୁ ମାରିବେ ତାଙ୍କୁ ହିଁ ବିଦ୍ୟା ଦେଇଛି, ତାଙ୍କ କ୍ରୋଧଟାକୁ ସେ ପ୍ରୟୋଗ କରୁଛନ୍ତି ଗୁରୁଙ୍କ। କିନ୍ତୁ ଗୁରୁ ଗୁରୁ କହିସାରିଲେଣି, ଜାଣିସାରିଲେଣି, ଇଏ ଡରିଗଲେଣି, ଦ୍ରୋଣାଚାର୍ଯ୍ୟ ଜାଣିସାରିଲେଣି, ଭୟ କରିଗଲେଣି। ସେଠି ପଚାରୁଛନ୍ତି, ଗତକାଲି ଆମେ ଶୁଣୁଥିଲେ କିଏ କିଏ କେଉଁ ଶ୍ଳୋକ ଆମର କାଲି ବାକି ରହିଥିଲା, 6 ନମ୍ବର। ଯୁଦ୍ଧମନୁଷ୍ୟକ୍ରାନ୍ତ ଉତ୍ତମ ଭୌଜାଶ୍ଚ ବୀର୍ଯବାନ ସୁଭଦ୍ର ଦ୍ରୌପଦେୟାଶ୍ଚ ସର୍ବେବ ମହାରଥ। ପାଣ୍ଡବମାନଙ୍କର କେଉଁ କି ମାନେ ସୈନ୍ୟ ଅଛନ୍ତି, ଯେଉଁମାନେ ଅତିରଥିକ ମାନେ ଅଛନ୍ତି, ମହାରଥିକ ମାନେ ଅଛନ୍ତି, ଅର୍ଦ୍ଧରଥିକ ମାନେ ଅଛନ୍ତି, ସବୁ ଦୁର୍ଯ୍ୟୋଧନ ଜାଣିଛନ୍ତି, କହୁଛନ୍ତି। ଅଭିମନ୍ୟୁ ଥିଲେ, ଦ୍ରୌପଦୀଙ୍କର ପୁତ୍ରମାନେ ଥିଲେ, ତାଙ୍କର ନାମ ଗୋଟେ ଗୋଟେ କରି କହୁଛନ୍ତି। 17 ଜଣ ଅତିରଥିଙ୍କ 17 ଜଣ ଯୋଦ୍ଧାଙ୍କର ନାମ କହିକି ଗୁରୁଙ୍କୁ କହୁଛନ୍ତି। ଅସ୍ମାକଂ ତୁ ବିଶିଷ୍ଟ ଯେ ତାନ୍ ନିବୋଧୋଜି ଦତ୍ତମ ନାୟକା ମମ ସନ୍ୟସ୍ୟମ ସଂଗାର୍ଥ ତାନ୍ ବ୍ରବୀମିତେ। ହେ ଦ୍ୱିଜୋତ୍ତମ, ଆପଣଙ୍କର ଅବଗତି ନିମିତ୍ତ ମୋ ସୈନ୍ୟମାନଙ୍କର ଯେଉଁମାନେ ସେନାପତି ସେମାନଙ୍କର ବିଶେଷ କରି ସୈନ୍ୟ ଚାଳନାରେ ଦକ୍ଷ ଓ ସେମାନଙ୍କ ସମ୍ବନ୍ଧରେ କହୁଛି। ଆଚ୍ଛା, ପାଣ୍ଡବମାନଙ୍କୁ ଆଗେ ପ୍ରଶଂସା କରିକି ପୁଣି ନିଜ ସୈନ୍ୟମାନଙ୍କ କଥା କାହିଁ କହିଲେ? ତାପରେ ବଳଦେବ ଦେବସିଂହ ତାଙ୍କର କମେଣ୍ଟ୍ରିରେ ବା ତାଙ୍କ ଟୀକାରେ ରଚନା କରିଛନ୍ତି, ଗୁରୁ କହୁଛନ୍ତି, ଦ୍ରୋଣାଚାର୍ଯ୍ୟ କହୁଛନ୍ତି, ତାହେଲେ ଠିକ୍ ଅଛି, ଯଦି ପାଣ୍ଡବମାନଙ୍କର ସୈନ୍ୟମାନେ ଏତେ ପରାକ୍ରମୀ, ତାଙ୍କ ବିଜୟ କାହାର ହବ? ବିଜୟ କାହାର ହବ? ପାଣ୍ଡବମାନଙ୍କର ବିଜୟ ହବ, ତାହେଲେ ଆମର ଆଉ ଯୁଦ୍ଧ କରିବା ଆବଶ୍ୟକ କ'ଣ ଅଛି? କହିଲେ, ନାଇଁ ନାଇଁ, ପାଣ୍ଡବମାନଙ୍କୁ ପରାସ୍ତ କରିବା ପାଇଁ ଆମ ମାନ ପାଖରେ ମଧ୍ୟ ସୈନ୍ୟମାନେ ଅଛନ୍ତି। ସେ ବହୁତ ରାଜନୀତି ଜାଣିଥିଲେ, ଏତେ କୁଟିଳ ସ୍ୱଭାବରେ ଥିଲେ କିଏ, ଦୁର୍ଯ୍ୟୋଧନ। କଣ ହୁଏ କି, ଯେଉଁମାନେ ଦୁଷ୍ଟ ସ୍ୱଭାବରେ, ଯେଉଁମାନଙ୍କର ସ୍ୱଭାବଟା ଅତି ଦୁଷ୍ଟ, ଯେଉଁମାନେ ପରାହିଂସ ପରାୟଣ, ସେମାନଙ୍କର କାର୍ଯ୍ୟ ଗୁଡ଼ିକ ବା ପ୍ରେଜେଣ୍ଟ ମାଇଣ୍ଡ ତାକୁ ଯେଉଁ କହନ୍ତି, ବର୍ତ୍ତମାନ ବୁଦ୍ଧିଟାକୁ ସେମାନେ ବେଳେବେଳେ ଏତେ ସୁନ୍ଦର ଭାବରେ ଲଗେଇ ପାରନ୍ତି, ତାଙ୍କ ଦୋଷଟା ଲୁଚିଯାଏ, ତାଙ୍କୁ ଧରିପାରନ୍ତିନି। ଦୁର୍ଯ୍ୟୋଧନ ସେ ଟାଇପ୍ର ଲୋକ ଥିଲେ, ତାଙ୍କର ବହୁତ ଖରାପ ଗୁଣ କିନ୍ତୁ ତାଙ୍କର କୁଟିଳତା, କିନ୍ତୁ ପ୍ରେଜେଣ୍ଟ ମାଇଣ୍ଡ ଏତେ ଭଲ, ଯେମିତି ବଳରାମଙ୍କର ଶିଷ୍ୟ ହେଇଯାଇଥିଲେ, ଦୁର୍ବାସଙ୍କୁ ପ୍ରସନ୍ନ କରିଦେଇଥିଲେ, ପାଣ୍ଡବମାନଙ୍କର ମାମୁଁ ଶୈଳଙ୍କୁ ନିଜ ପକ୍ଷକୁ ନେଇ ଚାଲିଗଲେ, କେମିତି କରିଦେଉଥିଲେ? କୁଟିଳ ପରାୟଣ ଲୋକମାନଙ୍କର, ଯେଉଁମାନେ କୁଟିଳ ପରାୟଣ ଡୁପ୍ଲିସିୟସ୍ ନେଚର୍ର ଲୋକ, ସେମାନଙ୍କର ପ୍ରେଜେଣ୍ଟ ମାଇଣ୍ଡଟା ବହୁତ ଯାହା କୁହନ୍ତି ହେଭି, ବର୍ତ୍ତମାନ ବୁଦ୍ଧିରା ବର୍ତ୍ତମାନ କ'ଣ କରିବାକୁ ପଡ଼ିବ ପ୍ରେଜେଣ୍ଟ ଟାଇମ୍ରେ ସେ ଜାଣନ୍ତି। ସେ ବହୁତ ତାଙ୍କର ଏଥିରେ ଦକ୍ଷ ଥିଲା, ସେ ଦେଖିଦେଲା ଯେ ଗୁରୁ କହିଦେଲେଣି, ଗୁରୁ ବୁଝିଦେଲେଣି ମୋ ଉଦ୍ଦେଶ୍ୟଟା, ସାଙ୍ଗେ ସାଙ୍ଗେ ବୁଲେଇଦେଲା ପ୍ରଭୁଚରଣକୁ। କୁଟିଳ ବୁଦ୍ଧି ନା, ତାକୁ ସେ ସାଙ୍ଗେ ସାଙ୍ଗେ କଥାକୁ ବୁଲେଇଦେବ। ସରଳ ଲୋକ କ'ଣ, ସରଳ ଲୋକ ତାକୁ ଯେଉଁ ପଟେ ଗଲେ ତାକୁ ଧରି ପକେଇବ ତୁମେ, ସେ ସରଳ ଲୋକ ନା। କୁଟିଳ ଲୋକ କ'ଣ, ତାର ବିଭିନ୍ନ ବିଭିନ୍ନ ଆଡ଼େ ବିଭିନ୍ନ କଥା କହିଦେବ। ବହୁତ ପୁଲିସ ଆସିଥିଲେ, ସାଙ୍ଗେ ସାଙ୍ଗେ ପ୍ରଭୁଚରଣକୁ ବୁଲେଇଦେଲା। ଗୁରୁ କହିଲେ, ଠିକ୍ ଅଛି, ଯଦି ପାଣ୍ଡବମାନଙ୍କର ଏତେ ବଡ଼ ମହାରଥୀ ମାନେ ଅଛନ୍ତି, ତାହେଲେ ଆମେ ଯୁଦ୍ଧ କାହିଁକି କରିବା? ପାଣ୍ଡବମାନଙ୍କୁ ତୁମେ ଛାଡ଼ିଦେବ ରାଜ୍ୟ। କହିଲେ, ନାଇଁ ନାଇଁ, ନିବୋଧ ମେ, ମୁଁ କହୁଛି ଶୁଣ, ଆମ ମୋ ପାଖରେ କେଉଁ କେଉଁ ମାନେ ଅଛନ୍ତି, ଅସ୍ମାକମ୍, ଆମମାନଙ୍କ ପାଖରେ କେଉଁ କେଉଁ ବଡ଼ ଯୋଦ୍ଧା ମାନେ ଅଛନ୍ତି, ବହୁତ ବଡ଼ ପଲିଟିସିଆନ, କେଉଁ କେଉଁ ମାନେ ଅଛନ୍ତି? ଭବାନ, ତା ପରବର୍ତ୍ତୀ ଶ୍ଳୋକ ଦେଖ, ଆପଣ କାହିଁ କେମିତି କହିଲା? ଦେଖ କଥା, ମାନେ ଜଣେ ଦୁଷ୍ଟ ଲୋକର ସ୍ୱଭାବ କେମିତି ଜାଣିବ ନା, ଏ ଗୀତାରୁ ବି ଜାଣିଦେବ। ସେଥିପାଇଁ ଗୀତାର ଶିକ୍ଷାରେ ସମସ୍ତଙ୍କ ଲୋକଙ୍କ ସ୍ୱଭାବ ପାଇଛି, ପାଣ୍ଡବମାନଙ୍କ ସ୍ୱଭାବ ଏଠି ଜାଣିଦେବ। ଗୋଟେ ସରଳ ଲୋକର ସ୍ୱଭାବ କ'ଣ, ଅର୍ଜୁନ, କେଉଁଠି ତୁମେ ଜାଣିଦେବ ଅର୍ଜୁନ ସରଳ ଲୋକ ବୋଲି? ଗୀତାରେ ସବୁ ଅଛି, ସବୁ ଗୀତାରେ ପାଇଯିବ। ଗୋଟେ ଦୁଷ୍ଟ ଲୋକର ସ୍ୱଭାବ ଜାଣିବ, କୁଟିଳ ଲୋକ କେମିତିକା, ଦେଖ ତା କଥା କେମିତିକା। ପାଣ୍ଡବମାନଙ୍କୁ କହିଥିଲା, ପ୍ରଶଂସା କରିଦେଲା, ପାଣ୍ଡବ ମାନଙ୍କୁ ପ୍ରଶଂସା କରିକି ଗୁରୁଙ୍କ ଦୋଷକୁ ଦେଖେଇଦେଲା। କଣ ଆଜି ପାଣ୍ଡବ ମାନେ ଏତେ ବଳବାନ ହେବାର କାରଣ? ଆପଣ ଆପଣ ଆପଣଙ୍କ ଶିଷ୍ୟକୁ ଦୁଷ୍ଟଦୁମ୍ନଙ୍କୁ ସବୁ ଶିଖେଇଛନ୍ତି, ଯିଏକି ଆପଣଙ୍କୁ ମାରିବ ଆଜି। ଏତିକି କହିଦେଲା ପରେ କାଳେ ଗୁରୁ ରାଗିଯିବେ ନା, ପ୍ରଭୁଜନକୁ ବୁଲେଇଦେଲେ ସାଙ୍ଗେ ସାଙ୍ଗେ। ଗୁରୁ କହିଦେଲେ ଠିକ ଅଛି, ମୁଁ ତ ଭୁଲ କରିଛି, ମୋ ଶିଷ୍ୟ ତ ଏମିତି ଭଲ କାମ କରିଛି, ତାହେଲେ ଆମେ ଆଉ କାହିଁ ଯୁଦ୍ଧ କରିବା? କହିଲେ ନାଇଁ 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 ନାଇଁ, ଆମେ ବି କହୁ ନୁହନ୍ତି, ଆମର ବହୁତ ବଳ ଅଛି, ଆମେ ବି ଯୁଦ୍ଧ କରି ତାଙ୍କୁ ପରାସ୍ତ କରିଦେବା। ଭଗବାନ ଭୀଷ୍ମ, ଆଗେ ଦେଖ ଏ ଶ୍ଳୋକରେ ଦୁଇ ଜଣଙ୍କ ନାଁ ନେଲେ, ଭଗବାନ ମାନେ ଆପଣ ଆଉ ଭୀଷ୍ମ। କାହିଁକି ପ୍ରକୃତରେ ମହାଭାରତ ଯୁଦ୍ଧକୁ ସମାପ୍ତ କରିବା ଶକ୍ତି ବା ବିଜୟ ଦେବାର ଶକ୍ତି ଦୁଇ ଜଣଙ୍କର ଥିଲେ, ଦ୍ରୋଣାଚାର୍ଯ୍ୟ ଭୀଷ୍ମ। ତେଣୁ ଦୁର୍ଯ୍ୟୋଧନ ଦେଖିଲା, ମୁଁ ଯେହେତୁ ଅତି କଡା କଥା କହିଦେଲିଣି, ବର୍ତ୍ତମାନ ତାକୁ ତାଙ୍କୁ ପ୍ରଶଂସା କରି କହିବାକୁ ପଡ଼ିବ। ପଲିଟିସିଆନ ନା, କୂଟନୀତିଜ୍ଞ ବ୍ୟକ୍ତି ଗୁଡ଼ାକ ଭାରି ଭାରି ଭୟଙ୍କର ଲୋକ। ତାଙ୍କର ସ୍ୱଭାବ ସେ କଥା ଗତକାଲି ମୁଁ କହୁଥିଲି ନା, ଅଙ୍ଗାରକୁ ଅଙ୍ଗାର ଯା କୁଟିଳ ବ୍ୟକ୍ତି ସେୟା, ଜଳନ୍ତା ଅଙ୍ଗାର, ତାକୁ ଧରିଲେ ହାତ ପୋଡ଼ିବ, ଆଉ ଖାଲି ସେ ଅଙ୍ଗାରଟା ଯଦି ଲିଭି ଯାଇଛି ହାତକୁ କଳା କରିବ। ଏ କୁଟିଳ ସ୍ୱଭାବ ଲୋକମାନଙ୍କର ସ୍ୱଭାବ ହେଉଛି ଏହା, ତାଙ୍କ ସାଙ୍ଗରେ ସଙ୍ଗ କଲେ ତୁମର ସର୍ବନାଶ ହବ। କଣ ପଢୁଥିଲ ଆମେ ଛୋଟ ପିଲାବେଳେ, ଦୁର୍ଜନ ସଙ୍ଗେ କଲେ ବାସ, ତୋର ପାଠ ଗୋଟେ ଅଲଗା ଅଛି ନାଇଁ କି, ଜାଣିନୁ ସେଟା କାଇଁ କହିବୁ? ଦୁର୍ଜନ ସଙ୍ଗେ କଲେ କଲେ ବାସ, ଘଟିବ ଜାଣ ସର୍ବନାଶ। ଦୁର୍ଜନ ଲୋକଟାଙ୍କର ସଙ୍ଗେ ଯିଏ ବାସ କରିବ ସର୍ବନାଶ ନିଶ୍ଚିତ ହବ ହିଁ ହବ। କୁଟିଳ ଲୋକ ସେ ତ ମୁଁ କୋବାଟ ହେଲେ ତୁମକୁ ଜିଗଜଗ ୱେର ନେଇ ପକେଇଦେବି କୋଉଠି, ଆଉ ଡୁପ୍ଲିସିୟସ୍ ଲୋକ ସେ ତ ଛୋଟ ପିଲାଟା ଆମେ ପଢୁଥିଲୁ, ଆଉ ପ୍ରାର୍ଥନା ଥିଲା, ଖଳ କପଟ ସ୍ୱଭାବ ଯାହାର ତାକୁ ଦୂରମୁ କର ଜୁହାର, ଓଡ଼ିଆର ପଦରେ ଲେଖା ହେଇଛି। ଏହି ପ୍ରକୃତରେ ପରମାର୍ଥରେ ଆମେ ବହୁତ ବଡ଼ ବଡ଼ ଫିଲୋସଫି ଜାଣିପାରନ୍ତି, ବହୁତ କିଛି କଲ୍ଟିଭେଟ୍ କୃଷ୍ଣ କନସିୟସନେସ୍ କରିପାରନ୍ତି, କିନ୍ତୁ ମନେ ରଖ ଯେତେବେଳେ ଆମେ ସରଳତା ଜିନିଷକୁ ହରେଇଦେବା ଆମ ପାଇଁ ସବୁ ଜିନିଷ ଜିରୋ ହେଇଯିବ, କିଛି ଫ୍ରୁଟିଭ୍ ହେବନି, କିଛି ଫଳପ୍ରଦ ହେବନି। ଆମେ ଯଦି ସରଳ ନ ହେଇପାରିଲେ, ନିଷ୍କପଟ ନ ହେଇପାରିଲେ, ଆମର ସମସ୍ତ ସାଧନଟା ଆଉ ଫଳବତୀ ହେଇପାରିବନି। ଯେମିତି ଗୋଟେ ଗଛର କଢ଼ଟା, ଗୋଟେ ଛୋଟ ଫୁଲରୁ ସେ କଢ଼ଟା ହେଇଛି, କଢ଼ ହେଲା ପରେ କ'ଣ ହବ? କଢ଼ଟା ହେଲା ପରେ ସେ ଫୁଲ ହବ କି ଫଳଟା ହେଇକି ତାର ପାଚିଥାନ୍ତା, ପକ୍ୱ ଅବସ୍ଥାକୁ ଆସିଥାନ୍ତା, ସେ କଢ଼ ଅବସ୍ଥାରେ ରହିକି ଝଡ଼ି ପଡ଼ିଲା, କିମ୍ବା ସେ କଢ଼ ଅବସ୍ଥାରେ ରହିକି ସେ ଫଳକୁ ଆସେ, ଫଳରୁ ଶୁଖିଯିବ। ପରମାର୍ଥ ଜୀବନରେ ଠିକ୍ ସେୟା ହେଇଯିବ। ଯଦି ଦୁଇଟା ଜିନିଷ ଉପରେ ଆମେ ମୁଖ୍ୟତଃ ଗୀତାରେ ଦେଉଛି ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ଶିକ୍ଷା ତା ଦୁର୍ଯ୍ୟୋଧନ ଚରିତ୍ରରେ, ଏଇ ଦୁଇଟା ଜିନିଷ, ଜଣେ ଯଦି ସରଳ ନ ହେଇପାରିଲା ଆଉ ନିଷ୍କପଟ ନ ହେଇପାରିଲା, ତାର ତ ଦେଖୁନାହାନ୍ତି ଧର୍ମକ୍ଷେତ୍ର ଅପରାଧ କାହାକୁ କାହା ପାଇଁ କାହା ପାଖରେ ଅପରାଧ ଆରମ୍ଭ କଲା? ଆଗେ ଗୁରୁଙ୍କ ପାଖରେ, ଭୀଷ୍ମଙ୍କୁ ବର୍ତ୍ତମାନ ଆଗେ ଗୁରୁଙ୍କୁ ଗାଳି ଦେଲା, ବର୍ତ୍ତମାନ ଭୀଷ୍ମ ଇଣ୍ଡାଇରେକ୍ଟଲି ଭୀଷ୍ମକୁ ବି ବାକ୍ୟ ମାନ ମାରିବ, ଇଏ ଅଭିଶାପ ନଉଛି, ଇଏ ଅଭିଶାପ ନେଇଯାଉଛି, ବିଜୟ ପାଇବନି, ପରାଜୟ ପାଇଁ ଦ୍ୱାର ଖୋଲୁଛି। ସେଥି ପରମାର୍ଥ ମାର୍ଗରେ ଗୁରୁ ଗ୍ରହଣ କରିବା, ହରିନାମ କରିବା, ଭଗବାନଙ୍କର ସେବା କରିବା, ଭଲ, ସବୁ ଭଲ, ଏଥିରେ ସବୁ ମଙ୍ଗଳ। କିନ୍ତୁ ସବୁଠୁ ବଡ଼ ଡେଞ୍ଜର ଜିନିଷ ଅଛି, ସେଟା ହେଉଛି ଡୁପ୍ଲିସିୟସନେସ୍। ପ୍ରଭୁପାଦ ମହାଜନ ଲେଖନ୍ତି, କନିଂ ବିହେଭିୟର, ଏ ଯେଉଁ କ'ଣ କୁହାଯାଏ ଏଇଟା, ଚତୁର୍ତାର ଯେଉଁ ବ୍ୟବହାରତା, ଏଇଟା ହେଉଛି ଭକ୍ତିର, ଭକ୍ତି ମହାରାଣୀଙ୍କ ପ୍ରତି, ଭକ୍ତି ଯୋଗ ପ୍ରତି ଗୋଟେ ଅପରାଧ, ସିଭିୟର ଅଫେନ୍ସ, ଏଟା ଅପରାଧ। ଚତୁର ବେଶୀ ନାହିଁ, ଷ୍ଟ୍ରିକ୍ଟ, ଏଇଟା କରିବା ଏଇଟା କରିବାନି, ଏଇଟା ଏତେ ଡୁପ୍ଲିସିୟସ୍ ଯେଉଁ ପ୍ଲେ କରିବା, ଏଇଟା ବହୁତ ଖରାପ ଜିନିଷ। ନିଷ୍କପଟ ଆମେ ନ ହେଇପାରିଲେ, ସରଳ ନ ହେଇପାରିଲେ, କିଛି ଫ୍ରୁଟିଭ୍ ହବନି। ମୁଁ ଯେ ଗଛର ଫଳ କଥା କହୁଥିଲି ନା, ସେ ଫୁଲ ହେଇକି ଝଡ଼ି ପଡ଼ିବ କିମ୍ବା ଫଳ ହେଇକି ଆଉ ପାଚିବନି, କ'ଣ କରିବେ ତାକୁ? ଫଳ ହେଇକି ନ ପାଚେ ଆମେ କ'ଣ କରନ୍ତି? ସେ ଶୁଖିଯିବନି ଫଳଟା, ତାକୁ ମାଲିକ ନିଜେ ନିଜେ ଭାଙ୍ଗି ଫୋପାଡ଼ିଦେବ। ଯଦି ଆମେ ସରଳ ନିଷ୍କପଟ ନ ହେଇପାରିଲେ, ଆମର ଏତେ କଷ୍ଟ କରିକି ସାଧନ ଭଜନ ସବୁକିଛି କରିଛେ, କିନ୍ତୁ ଆମେ ଅନ୍ତିମରେ ଆମକୁ ଗୋଟେ ସାଟିସ୍ଫିକେସନ, ସ୍ପିରିଚୁଆଲ ସାଟିସ୍ଫିକେସନ ଯାହା କୁହାଯାଏ, ଆଧ୍ୟାତ୍ମିକ ସନ୍ତୋଷ ଗୋଟେ ମନ ଭିତରେ ଆସିବନି। ଏର ପୁରା ବେଷ୍ଟଟା ଏଇଟା ହେଉଛି, ଯଦି ପୁରା ମାନେ କୁହାଯାଏ ସ୍ପିରିଚୁଆଲ ଫ୍ଲାଟଫର୍ମ ମାନେ ବେଷ୍ଟଟା ହେଉଛି ଏଇଟା, ଯେଉଁଟାକୁ ଅତ୍ୟନ୍ତ ସରଳ ହେବାକୁ ପଡ଼ିବ, ନିଷ୍କପଟ ହେବାକୁ ପଡ଼ିବ, ତା ପାଇଁ ସବୁ ବ୍ୟବସ୍ଥା ଆସିବ ଆଉ ସବୁ ଫ୍ରିଟି ହେଇଯିବ। ଯେଉଁ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି, ତୁମେ ଦେଖ ଯେଉଁମାନେ ପ୍ରଭୁଙ୍କୁ ଆଜି ଦର୍ଶନ କରିଛନ୍ତି, ତାଙ୍କ ପାଖରେ ସବୁଠୁ ଗୋଟେ ବଡ଼ ଗୁଣ ରହିଥିଲା, ସିମ୍ପ୍ଲିସିଟି, ସରଳ ସରଳ, ଯିଏ ସରଳ ନୁହନ୍ତି। ଏଇ ହଠାତ୍ ମୋର ମନେ ପଡ଼ିଲା ତା କଥା, ତାଙ୍କ କଥା କାହିଁକି ଆଜି ମନେ ପଡ଼ିଲା ଏବେ, ସେ ଯେଉଁ ଅଛନ୍ତି ତୁକାରାମଜୀଙ୍କର, ତାଙ୍କ ବିଗ୍ରହ ଯେଉଁ ଅଛନ୍ତି ଆମର କ'ଣ ବିଠାଲ, ଏଠି ତ ବିଠାଲ ଅଛନ୍ତି, ତୁକାରାମ ପାଖରେ ବିଠାଲ ଅଛନ୍ତି, ସେ ପ୍ରକଟ ହେଇଥିଲେ। ତୁକାରାମଙ୍କର ସ୍ତ୍ରୀ ବିଶ୍ୱାସ କରନ୍ତିନି, ତୁକାରାମଙ୍କର ସ୍ତ୍ରୀ ବିଶ୍ୱାସ କରନ୍ତିନି, କାରଣ ଇଏ କ୍ଷୀର ନେଇକି ଯାଆନ୍ତି, କିଏ ତୁକାରାମ ରାତିରେ କ୍ଷୀର ନେଇକି ଯିବେ, ଢାଳରେ କ୍ଷୀର ନେଇକି ଯିବେ, ପୁରା ଠାକୁରଙ୍କୁ ଭୋଗ ଲଗେଇ, ଠାକୁରଙ୍କୁ ଭୋଗ ଲଗେଇକି ଆଣି। କିନ୍ତୁ ଇଏ ଇଏ ସ୍ତ୍ରୀ ଲୋକ ଭଗବାନଙ୍କୁ ବିଶ୍ୱାସ କରନ୍ତିନି, ଇଏ ଏତେ ପୂଜା ସେବାକୁ ବିଶ୍ୱାସ, ଆଙ୍କର ବିଶ୍ୱାସ କାହାକୁ, ସ୍ୱାମୀଙ୍କୁ। ଦେଖ ଗୋଟିଏ ଗୋଟିଏ ଗୁଣ ଭଗବତ ପ୍ରାପ୍ତିର କାରଣ ହେଇଥିଲା, ଜଣେ ବହୁତ କିଛି ସାଧନ କରି ଯାହା ପାଇପାରୁନଥିଲା, ଜଣଙ୍କର ଗୋଟିଏ ତାଙ୍କର ଗୋଟିଏ ଗୋଟିଏ ମ୍ୟାଚ୍ୟୁର୍ଡ କ୍ୱାଲିଟି। ଆମର କ'ଣ, ଆମର ବହୁତ କିଛି କ୍ୱାଲିଟି ରହିଛି, ବଟ୍ ଦେ ଆର୍ ଅନ୍ମାଚ୍ୟୁର୍ଡ, ସେଥିରେ ଫ୍ରୁଟିଭ କିଛି ହୁଏ, ଗୁଣ ଗୁଡ଼ିକର ପରିପକ୍ୱତା ରହିବା ଦରକାର। ଯେମିତି ପାଣ୍ଡବ ମାନେ ସରଳ, ମାନେ ପୁରା ବିଲକୁଲ ସରଳ ନା, ଏମିତିରେ ଯେ ବେଳେବେଳେ ସରଳ ବେଳେବେଳେ ଏମିତି ନୁହେଁ, ସେମାନେ ପୁରା ଗୋଟେ ଗୋଟେ କ୍ୱାଲିଟିରେ ପୁରା ମ୍ୟାଚ୍ୟୁର୍ଡ ଥିଲେ। ତାଙ୍କ ସ୍ତ୍ରୀ ଯିଏ ଥିଲେ ଅବଲି, ତାଙ୍କ ନାଁ କାର, ତୁକାରାମଙ୍କର ସ୍ତ୍ରୀ ଅବଲି, ସିଏ ଏତେ ଭଲ ପାଏନି, ମୋ ସ୍ୱାମୀ ଠାକୁର ପୂଜା ଭାବୁଛ, ଏତେ ଯୋଉ ପୂଜା ସେବା କରୁଛନ୍ତି, ଘର ଛାଡ଼ିକି ପଳାଉଛନ୍ତି, ଜଙ୍ଗଲ ଭିତରେ ଯାଇକି ରହୁଛନ୍ତି, ସବୁବେଳେ ଅଭଙ୍ଗ ଲେଖୁଛନ୍ତି, ଅଭଙ୍ଗ ମାନେ ପୟର ଗୁଡ଼ା, ଅଭଙ୍ଗ ତାକୁ ତାଙ୍କ ଭାଷାରେ ଲେଖୁଛନ୍ତି, କିନ୍ତୁ ସ୍ୱାମୀଙ୍କୁ ସେ ଭଲ ପାଆନ୍ତି। ତାଙ୍କର ସ୍ୱାମୀଙ୍କୁ ଯୋଉ ଭଲ ପାଇବାଟା, ସେଇଟା ତାଙ୍କ ଭଗବାନ ପାଇବାର କାରଣ ହେ। ସ୍ୱାମୀଙ୍କ ପାଇଁ ରୁଟି ନେଇକି ଯିବା, ସେ କେଉଁଠି କେଉଁଠି ଲେଖୁଛନ୍ତି, କେଉଁ ଜଙ୍ଗଲରେ ଥିବେ, କ'ଣ କରୁଥିବେ, ସ୍ୱାମୀ ସେବା ପାଇଁ ସେ ଯାଉଥିଲେ, ତାଙ୍କର ଭଗବାନ ସହିତ ବିଶେଷ ରିଲେସନ କିଛି ନଥିଲା। ଥରେ ରାଗିଗଲେ ରାତିରେ, ମାନେ ଦେଖ ଗୋଟେ ନେଚୁରାଲ କ୍ୱାଲିଟିରେ ତୁମେ ଯେଉଁ ସ୍ଥିତିରେ ରୁହ, ତୁମେ ନେଚୁରାଲ ରୁହ। ସେଥିପାଇଁ ଗୁରୁଦେବ ସବୁବେଳେ କୁହନ୍ତି, ବି ଏ ନେଚୁରାଲ ବୈଷ୍ଣବ, ବୈଷ୍ଣବ ହେଲେ ହବନି, ହେ ବିରାଡ଼ି, ଓଡ଼ିଆରେ କୁହନ୍ତି ବିରାଡ଼ି ବୈଷ୍ଣବ, ହେ ବକ ବୈଷ୍ଣବ, ସିଏ ନେଚୁରାଲ, ବି ଏ ନେଚୁରାଲ ବୈଷ୍ଣବ, ଗୋଟେ ସ୍ୱାଭାବିକ ବୈଷ୍ଣବ ହୁଅ। କାରଣ ମନୁଷ୍ୟ ମନୁଷ୍ୟ ମାତ୍ର ଆମେ କୃଷ୍ଣଙ୍କର ଅଂଶ, ଆମେ ବୈଷ୍ଣବ, ଆମେ ଗୋଟେ ସ୍ୱାଭାବିକ ବୈଷ୍ଣବ ହବାକୁ ପଡ଼େ। ଚାଲାଖିଆ ବୁଦ୍ଧି ଖର୍ଚ୍ଚ କଲେ ହବନି, ଏଗୁଡ଼ା ବୈଷ୍ଣବତା ନୁହେଁ, ସରଳତା ହଉଛି ବୈଷ୍ଣବତା। ତୁମେ ଯେମିତି ତୁମେ ସେମିତି ରୁହ, ଯେଉଁ ଲୋକଟା ଯେମିତି ସେ ସେମିତି କଥା କହିଲେ ତାକୁ ଭଲ ଲାଗିବ। ରାଗିଟା ରାଗିଗୁଡ଼ା କଥା କହିଲେ ତାକୁ ଲୋକ, ଯଦି ରାଗିଲେ ଗୋଟେ ଶାନ୍ତର କଥା କହିଲେ ତାକୁ ଲୋକ କ'ଣ କହିବେ, କ'ଣ ଆଜିକାଲି ସାଧୁ ହେଇଗଲୁ ତ, ଗାଁ କୁହନ୍ତିନି ସବୁଦିନ ସେ ରାଗି କଥା କୁହେ, ସେ ସବୁଦିନ ରାଗି କଥା କହିଲେ ଲୋକ କେହି ତାକୁ କିଛି ଖରାପ ଭାବନ୍ତିନି, କିନ୍ତୁ ଯେଉଁଦିନ ଶାନ୍ତ କଥା କହିବେ ଲୋକ କ'ଣ କହିବେ, କ'ଣ ଆଉ ତ ଭଲ ସାଧୁ ଭଳିଆ କଥା କହୁଛୁ। ଯାହାର ଯେଉଁ ଗୁଣ ନେଚୁରାଲ, ସେ ସେ ଗୁଣରେ ବଞ୍ଚିବାଟା ଭଲ, ଆର୍ଟିଫିସିଆଲ କେଉଁ ଗୁଣକୁ କପି କରି ତୁମେ ସକ୍ସେସ ପାଇବନି। ଅବଲିର ଗୋଟେ ବଡ଼ ଏଥିରେ ତାକୁ ଭାରି ବିରକ୍ତ ଲାଗୁଥିଲା, ଯେ ଭଗବାନଙ୍କୁ ବେଶୀ ପୂଜା ସେବା କାହିଁକି ମୋ ସ୍ୱାମୀ କରୁଛନ୍ତି, କି ସିଏ ସରଳ ଥିଲା କ'ଣ, ତାର ଗୋଟେ ସିମ୍ପ୍ଲିସିଟି ଭଲ ଥିଲା କ'ଣ, ତା ସ୍ୱାମୀ ସେ ଭଲ ପାଉଥିଲା, ନେଚୁରାଲି ଯେମିତି ଭଲ ପାଏ ସ୍ୱାମୀ। ତେଣୁ ଇଏ କ'ଣ କରନ୍ତି, କିଏ ତୁକାରାମ କ'ଣ କରନ୍ତି, ଏଇ ଯେଉଁ ଡୁପ୍ଲିସିଅସ୍ କଥା ଦେଖନ୍ତୁ, ସାଙ୍ଗେ ସାଙ୍ଗେ କେମିତି ଭଗବାନ କହିଥିଲା କି ଦୁର୍ଯ୍ୟୋଧନ, ଗୁରୁଙ୍କୁ ଚାପଟାଟା ମାରିଦେଇକି ଏଣେ ପ୍ରଣାମ କରୁଛି, କୋଟି ଲୋକ ନା ନା ଏଥିରେ ଭଗବାନ ମିଳନ୍ତି, ସେ ସରଳ ଅବଲି ସରଳ, ଘରେ ଖାଇବାକୁ ଥାଉ ନ ଥାଉ କ୍ଷୀର ଟିକେ ମାଗିକି ଆଣିକି ପଇସା କୋଉଠୁ ଆଣିକି ନେଇକି ଯିବେ, କିଏ ତୁକାରାମ ନେଇକି ବିଠଲଙ୍କୁ ଦେବେ। ଥରେ ସ୍ତ୍ରୀ ରାଗିଗଲେ, କହିଲେ ଦେଖ ଆମ ଘରେ କିଛି ନାହିଁ, କେତେ କଷ୍ଟରେ ଆମେ ଚଳୁଛେ, ତୁମେ କ୍ଷୀର ନେଇକି ଠାକୁର ଦେଉଛ, ଠାକୁର କ୍ଷୀର ଖାଉଛନ୍ତି, ରାଗିଗଲେ, ଇଏ ସରଳରେ କହିଦେଲେ କିଏ ତୁକାରାମ, ତୁମେ ଗୋଟେ କାମ କର, ତୁମକୁ ଯଦି ବିଶ୍ୱାସ ନାହିଁ, ଦେଖ ଭଗବାନ ଯାହା ତୁକାରାମ ପାଖରେ କରୁନଥିଲେ ତା ସ୍ତ୍ରୀ ପାଖରେ କରିଦେଲେ, କିନ୍ତୁ ସ୍ତ୍ରୀର ବିଶ୍ୱାସ ନଥିଲା ସବୁବେଳେ, ଯେ ଗୋଟେ ଦର୍ଶନ ଫିଲୋସଫିଟାକୁ ସବୁବେଳେ ଧରିଲେ ବି କାମ ଦେବନି, ଗୋଟେ ସରଳତାର ଏତେ ଗୁଡ଼ ପ୍ରାଧାନ୍ୟ ରହିଛି, ଏ ସବୁ ଫିଲୋସଫିର ଉଦ୍ଧାର ହେଉଛି ସିମ୍ପ୍ଲିସିଟି। ସଂସାର ଯେତେ ଫିଲୋସଫି ମୁଁ ଦେଖୁଛି, ଯେତେ ବୈଷ୍ଣବ ଫିଲୋସଫି ଦେଖୁଛି, ତାର ଏଭାବରେ ଯଦି କିଛି ଗୋଟେ ଫିଲୋସଫି ଥାଏ, ସେ ସିମ୍ପ୍ଲିସିଟି, ସେଥିପାଇଁ ସେ କହିଛନ୍ତି ସିମ୍ପ୍ଲିସିଟି ବୈଷ୍ଣବୀ। ସବୁ ଦର୍ଶନ, ସବୁ ନାମ ଭଜନ, ସବୁ ସେବା ପୂଜା କରିକି ଯଦି ଆମେ ସରଳ ନିଷ୍କପଟ ନ ହେଇପାରିଲେ, ଆମେ ସବୁ ସବୁ ତୀର ତଳେ ରହିଗଲୁ, ସବୁ ଜାଣିବାଟା ଆମର କିଛି କାମ କାର୍ଯ୍ୟ ମାନେ ନଷ୍ଟ ହେଲାନି କିଛି, କିନ୍ତୁ ଫ୍ରୁଇଟ୍ ବି ହବନି, ଫଳବତୀ ହବନି, ଭଗବତ ଦର୍ଶନ ହବନି। ତାର ଯାହାର ବିଶ୍ୱାସ ନାହିଁ ଭଗବାନ କ୍ଷୀର ଖାଆନ୍ତି ବୋଲି, ତାଙ୍କୁ ହିଁ କହିଦେଲେ ସ୍ୱାମୀ କହିଦେଲେ ତୁମେ ଯାଅ ନା ଦେଖିବା, ତୁମେ ନେଇକି ଯାଅ ଠାକୁରଙ୍କୁ କ୍ଷୀର ପିଇଦେବ, ଠାକୁର କ୍ଷୀର ପିଅନ୍ତି ନାହିଁ ତୁମେ ଜାଣିବ। ଆଉ ଇଏ ତାର କିଏ ଅବୋଲି କ'ଣ କଲେ, କ୍ଷୀର ପୁରା ଗରମ ଗରମ କ୍ଷୀର ହେଇଛି, କ୍ଷୀରକୁ ଟକ୍ ଟକ୍ ଫୁଟୁଛି, ସେ କ୍ଷୀରକୁ ଧରିକି ଆସିଲେ, ଆଉ ସେ କ୍ଷୀରକୁ ଧରିକି ଆସିଲେ, କ୍ଷୀରକୁ ଧରିକି ଆସିକି ଠାକୁରଙ୍କୁ ଦେଖେଇଲେ, ପିଅ ତୁମେ ମୋ ସ୍ୱାମୀ ସବୁବେଳେ ପିଉଛି ବା, ତୁମେ ପିଉଛ କ୍ଷୀର ବୋଲି ମୁଁ ଦେଖିବି ତୁମେ ଦିଦି କ୍ଷୀର ପିଅ। ଆଉ ଠାକୁର ସେ ଗରମ କ୍ଷୀରକୁ ମୁହଁରେ ଗୋଟେ ଢୋକ ପିଇଛନ୍ତି, ଏବେ ବି ଗଲେ ସେ ବିଗ୍ରହ ଦେଖିବେ, ଠାକୁର ଏମିତି ଠିଆ ହେଇଛନ୍ତି ବୋଧେ, ହଁ ଏମିତି ସିଧା ଏମିତି ଠିଆ ହେଇଛନ୍ତି, ତାଙ୍କର ଡାହାଣ ପାଖକୁ ମୁହଁ। ଆପଣ ଚାହା ଯେମିତି ଲୋକ ପିଇଲା ବେଳେ ଦେଖି ନାହିଁ କି, ଚାହା ଟିକେ ଢୋକ ପିଇଦେଲେ ଗରମ ଥିଲେ କ'ଣ କରିବେ ଲୋକ, ଉଠ ମୁହଁ ମୋଡ଼ି ହେଇଗଲା ନା, ମୁହଁ ମୋଡ଼ି ଦିଅନ୍ତି ଲୋକ। ଠାକୁର ସେ ଗରମ କ୍ଷୀରକୁ ଖାଇଛନ୍ତି, ପୁରା ତାଙ୍କ ମୁହଁ ମୋଡ଼ି ହେଇଯାଇଛି, ଗରମରେ ସିଝିଗଲେ ଯେମିତି ହୁଏ, ଏବେ ବି ସେ ବିଗ୍ରହଙ୍କର ସେମିତି ଅଛି ଡାଣ ସାଇଡ଼ ପୁରା। ଆଚ୍ଛା କେମିତି ହେଲା, ସେ କ'ଣ ସାଧନ କରୁଥିଲା ମୋତେ କୁହ। ସରଳତା ଗୋଟେ ଏତେ ବଡ଼ ଜିନିଷ, ନିଷ୍କପଟତା ଆଉ ସରଳତାର ସବୁ ସାଧନର ଉପରେ ଜିନିଷ, ଆମେ ସାଧନ କରୁଛେ ଆକ୍ଚୁଆଲି ଏଇ ଜିନିଷଟା ପାଇବା ପାଇଁ। ଦୁର୍ଯ୍ୟୋଧନରେ ଭଲ ଗୁଣ ନଥିଲା ବୋଲି କିଛି ମାନୁନି, ବହୁତ ଭଲ ଭଲ ଗୁଣ ଥିଲା, କିନ୍ତୁ ତାର ସବୁ ଗୁଣ ଗୁଡ଼ାକ ନଷ୍ଟ ହେଇଯାଉଥିଲା। ଏଥିପାଇଁ ମଣିଷରେ ଯେତେ ଭଲ ଗୁଣ ରହିଛି ସବୁ ନଷ୍ଟ ହେଇଯିବ ଯେତେବେଳେ ସେ ଡୁପ୍ଲିସିଏସ୍ ହେଇଯିବ, କପଟି ହେଇଯିବ, କପଟି ହେଇଗଲେ କପଟ ଲୋକର କ'ଣ ଭୌତିକ ଜୀବନଟା ଗଲା ଆଉ ପରମାର୍ଥ ଜୀବନଟା ବି ଗଲା, ଦିଆଡ଼ୁ ଗଲା, କପଟି ଲୋକର ଦୁଇଟା ଦିଆଡ଼ୁ ନଷ୍ଟ। ତେଣୁ ଏତେ କପଟି ସେ ଥିଲା, ଏତେ ଡୁପ୍ଲିସିଏସ୍ ଥିଲା, ଗୁରୁଙ୍କୁ ଏକଟା କହିଦେଇକି ସାଙ୍ଗେ ସାଙ୍ଗେ କହିଦେଉଛନ୍ତି, ଭଗବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମେନ୍ତି ଜୟ ଅଶ୍ୱତ୍ଥମା ବିକର୍ଣ୍ଣଶ୍ଚ ସୌମ ଦତ୍ତ ତଥୈବ ଚ। ଏଠି ସମସ୍ତଙ୍କର ବିଶେଷଣ ହେଉଛି ସମେନ୍ତି ଜୟ, ମାନେ ସମସ୍ତେ ହେଉଛନ୍ତି ଯୁଦ୍ଧରେ ବିଜୟୀ। କିଏ କିଏ? ଏମାନେ ସମସ୍ତେ ମହାନ ମହାନ ଯୋଦ୍ଧା ଥିଲେ, ପ୍ରକୃତରେ ଏମାନେ ମହାନ ମହାନ ଯୋଦ୍ଧା ଥିଲେ। ଭଗବାନ ପ୍ରଥମେ, ଆପଣ ଭୀଷ୍ମ, ଦ୍ୱିତୀୟରେ ତୃତୀୟରେ କର୍ଣ୍ଣ, ଚତୁର୍ଥରେ କୃପାଚାର୍ଯ୍ୟ, ପଞ୍ଚମରେ ଅଶ୍ୱତ୍ଥାମା, ଷଷ୍ଠରେ ବିକର୍ଣ୍ଣ ତାର ଭାଇ, ସପ୍ତମରେ ସୋମଦତ୍ତ। ଆଉ ପ୍ରକୃତରେ ଯେତେ ଜଣଙ୍କର ନାମ ନେଲେ ନା, ଏ ସବୁ ଇନଡାଇରେକ୍ଟଲି ସବୁ ଅମର ବର ପାଇଥିଲେ, ତାଙ୍କ ନାଁ ନେଇଗଲେ ଦୁର୍ଯ୍ୟୋଧନ। ଗୁରୁଦେବ ଆପଣ ଆମର ଯେଉଁ ପକ୍ଷ ପାଣ୍ଡବମାନଙ୍କ ପକ୍ଷକୁ ମୁଁ ପ୍ରଶଂସା କଲି, କିନ୍ତୁ ଆମର ପକ୍ଷ ବି ଦୁର୍ବଳ ନୁହେଁ, ଏ ଦୁର୍ବଳ ନୁହେଁ, ତମେ ଭୟ କରୁଛ କାହିଁକି? ପ୍ରକୃତରେ ପାଣ୍ଡବମାନଙ୍କ ସଜା ଯେଉଁ ଦେଖିଦେଇଛନ୍ତି, ସେ ବୁଝିପାରିଲେ ଦୃଷ୍ଟ ସୈନ୍ୟ ସଜାରୁ ଯେ ବର୍ତ୍ତମାନ କାଳ ତାଙ୍କୁ ସପୋର୍ଟ କରୁଛି, ଭଗବାନ ସେ ତ ଭଗବାନ ମାନୁନଥିଲା, କୃଷ୍ଣଙ୍କୁ ଜାଣିପାରୁନଥିଲା, କିନ୍ତୁ ସେ ଜାଣିପାରୁଥିଲା ଯେ କାଳ ତାଙ୍କୁ ସପୋର୍ଟ କରୁଛି ପାଣ୍ଡବମାନଙ୍କୁ, ସେଥିପାଇଁ ସେ ଭୟ ଆସିଛି, ସେ ଭୟରେ କ୍ରୋଧ ଆସିଛି, ଏବଂ ସେ ଗୁରୁଙ୍କୁ ଗାଳି ଦେଇଛନ୍ତି। ଗୁରୁ କହିଛନ୍ତି ତାହେଲେ ଠିକ୍ ଅଛି, ପାଣ୍ଡବମାନଙ୍କର ବିଜୟ ହେଇଯିବ, ସାଙ୍ଗେ ସାଙ୍ଗେ ବୁଲେଇଦେଲା ପ୍ରବଚନକୁ। ମାନେ ଆମ ପକ୍ଷରେ ବି ସୈନ୍ୟମାନେ ଅଛନ୍ତି ଯେଉଁମାନେ ବହୁତ ଯାହା କୁହନ୍ତି ଯୋଦ୍ଧା ବିଜୟୀ, ସମିନ୍ତି ଜୟ, ସବୁବେଳେ ଯୁଦ୍ଧରେ ବିଜୟ ଲାଭ କରନ୍ତି। କିଏ କିଏ ନା? ଆପଣ, ଭୀଷ୍ମ, କର୍ଣ୍ଣ, ବିକର୍ଣ୍ଣ, ଅଶ୍ୱତ୍ଥାମା, ସୁମଦତ୍ତ। ତେଣୁ ଆମେ ବି ଦୁର୍ବଳ ନୁହଁ, ଭାବାର୍ଥରେ ପ୍ରଭୁପଦ ରଚନା କରୁଛନ୍ତି, ଏଇ ଯୁଦ୍ଧରେ ତାଙ୍କ ପକ୍ଷରେ ଯେଉଁମାନେ ଅତି ବିଶିଷ୍ଟ ଯୋଦ୍ଧା ଥିଲେ, ଯେଉଁମାନେ କି ସର୍ବଦା ଯୁଦ୍ଧରେ ବିଜୟ ଲାଭ କରନ୍ତି, ସେମାନଙ୍କ ନାମ ଦୁର୍ଯ୍ୟୋଧନ କହିଲେ, ବିକର୍ଣ୍ଣ ହେଉଛନ୍ତି ଦୁର୍ଯ୍ୟୋଧନଙ୍କର ଭାଇ, ଭାଇ ଅଶ୍ୱତ୍ଥାମା ହେଉଛନ୍ତି ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର, ସୋମଦତ୍ତି ଅର୍ଥାତ୍ ଭୂରିଶ୍ରବା ବାର୍ଲିକ ଦେଶର ରାଜାଙ୍କର ପୁତ୍ର, କର୍ଣ୍ଣ ହେଉଛନ୍ତି ଅର୍ଜୁନଙ୍କର ଭାଇ, କାରଣ ସେ କୁନ୍ତିଙ୍କ ଠାରୁ କୁନ୍ତିଙ୍କର ବିବାହ ପୂର୍ବରୁ ପୂର୍ବରୁ ଜନ୍ମ ହୋଇଥିଲେ, ଏବଂ କୃପାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟଙ୍କର ଯମଜ ଭଗ୍ନୀଙ୍କୁ ବିବାହ କରିଥିଲେ। ଏମାନେ ସମସ୍ତେ ଜଣେ ଜଣେ ବିଶିଷ୍ଟ ଯୋଦ୍ଧା ଥିଲେ। ଏମାନଙ୍କ ଭିତରେ ଯଦି କାଟେଗୋରିଜ କରାଯାଏ, ଏମାନଙ୍କ ଭିତରେ ସବୁଠୁ ପ୍ରବୀଣ କିଏ ହେବେ? କାହା ଭିତରେ? ଭୀଷ୍ମ, କର୍ଣ୍ଣ, ଦ୍ରୋଣ, କୃପାଚାର୍ଯ୍ୟ, ଅଶ୍ୱତ୍ଥାମା, ସୋମଦତ୍ତ, ଏମାନଙ୍କ ଭିତରେ ଟପ୍ ଲିଡର କିଏ ଆସିବେ? ଏମାନଙ୍କ ଭିତରେ ଭୀଷ୍ମ, କର୍ଣ୍ଣ ଆଉ ଅଶ୍ୱତ୍ଥାମ। ଅଶ୍ୱତ୍ଥାମ ବହୁତ ସେ ଶିବଜୀଙ୍କର କୃପା ପାଇଛନ୍ତି। ମହାଭାରତରେ ପୁରା ଶିବସ୍ତୁତି, ଅଶ୍ୱତ୍ଥାମାଙ୍କର ଶିବ ସ୍ତୁତି ରହିଛି ବହୁ। ଶିବଜୀ ପୁରା ଦର୍ଶନ ଦେଇଛନ୍ତି ଅଶ୍ୱତ୍ଥାମାଙ୍କୁ। ଶେଷରେ ଯେତେବେଳେ ଅଶ୍ୱତ୍ଥାମା ଯୋଉ ମାରିଛି କାହାକୁ, ଦୃଷ୍ଟଦ୍ୟୁମ୍ନଙ୍କୁ, ସେଠି ଶିବସ୍ତୁତି ରହିଛି ନା, ଶିବଜୀ ସାକ୍ଷାତ ଦର୍ଶନ ଦେଲେ ଆଉ। କାରଣ ଅଶ୍ୱତ୍ଥାମା ଯେତେବେଳେ ଆସିଛନ୍ତି ପାଣ୍ଡବମାନଙ୍କର ସୈନ୍ୟ ଶିବିରରେ, ଭଗବାନ ଯାହାକୁ ସପୋର୍ଟ କରିବେ ସବୁ ଦେବାଦେବୀ ତାଙ୍କ ପକ୍ଷରେ ରହି, ପାଣ୍ଡବମାନେ ସବୁ ଶୋଇଯାଉଥିଲେ, ଭଗବାନ ଶିବିରରୁ ଜଗୁଥିଲେ କିଏ? ଦୁର୍ଯ୍ୟୋଧନ ଯଦି ତାର ଭାଇମାନେ ଏମିତି ମୃତ୍ୟୁବରଣ କରୁଛନ୍ତି, ଦୁର୍ଯ୍ୟୋଧନ କ'ଣ ରାତିରେ କାହାକୁ ପଠେଇକି ବିନାଶ କରିପାରିନଥାନ୍ତା ପାଣ୍ଡବମାନଙ୍କୁ? ସେ କ'ଣ ଚେଷ୍ଟା କରିନଥିବ କି? ମହାଭାରତ ବିଷୟ ନାହିଁ, ଯଦି ଚେଷ୍ଟା କରିବି ସଫଳ ହେଇପାରିବନି। କାରଣ ଭଗବାନ ଶୋଉଥିଲେ ଅଲଗା ଶିବିରରେ, ଭଗବାନ କେଉଁଠି ଶୋଉଥିଲେ? ଯେଉଁଠି ଅଶ୍ୱାରୋହୀମାନେ ରୁହନ୍ତି, ସାରଥିମାନେ ରୁହନ୍ତି। ପାଣ୍ଡବମାନଙ୍କ ଶିବିର କିଏ ଜଗୁଥିଲେ? ପାଣ୍ଡବମାନେ ଯେତେବେଳେ ସମସ୍ତେ ଶୟନ କରୁଥିଲେ, ପାଣ୍ଡବମାନଙ୍କ ଶିବିରରେ ଶିବଜୀ ଆସିକି ଜଗୁଥିଲେ। ମହାଭାରତ ପ୍ରସଙ୍ଗ ଅଛି, ଭଗବାନଙ୍କର ଭକ୍ତ ସେମାନେ ଶୋଉଛନ୍ତି ଆଉ। ଏମାନେ ତ ଆଉ ପାଣ୍ଡବମାନେ ଏତେ ନିଷ୍କପଟ ଥିଲେ, ସେମାନେ ଏମିତି ଚାଲାଖିଆ ନୁହନ୍ତି ଯେ ଯେ ଭାଇ ଭାଇ ତୁମେ ଜଗି ରୁହ, ରାତିରେ କାଳେ ଦୁର୍ଯ୍ୟୋଧନ ପଠେଇବ, କାହାକୁ ମାରି ମରିଦେବ। ନାଇଁ ନାଇଁ, ତାଙ୍କର ଯୁଦ୍ଧ ସରିଲା ଆସିଥିଲେ ଶୋଇଯାଉଥିଲେ। ଯୁଦ୍ଧ କାହା ପାଇଁ କରୁଥିଲେ? ଯୁଦ୍ଧ ବିଜୟ ପାଇଁ କରୁନଥିଲେ। ଏତିକି ହେଲା ଡିଫରେନ୍ସ। ଏ ଯୋଉ ମହାଭାରତ ଯୁଦ୍ଧ ହଉଥିଲା, ଏଟା କାହା ପାଇଁ ହଉଥିଲା? ଦୁର୍ଯ୍ୟୋଧନ କାହା ପାଇଁ ମହାଭାରତ ଯୁଦ୍ଧ କରୁଥିଲା? ନିଜ ପାଇଁ, ମୁଁ ବିଜୟ ଲାଭ କରି। ପାଣ୍ଡବମାନେ ମହାଭାରତ ଯୁଦ୍ଧ କାହିଁ କରୁଥିଲେ? ଏଟା କୃଷ୍ଣଙ୍କ ଇଚ୍ଛା, ଏଥିରେ ବିଜୟ ଲାଭ ସେ, ଆମର ସେଥିରେ କିଛି ମତଲବ ନାହିଁ, ଆମର ଜୟ ହବ କି ବିଜୟ ବୋଲି ଇଚ୍ଛା ନାହିଁ। ସେଥିପାଇଁ ସେମାନେ ଶାନ୍ତିରେ ରହିଥିଲେ, ସୁଖରେ ଶୋଇଯାଉଥିଲେ। ଏଥିରେ ବିଜୟ ହବ କି ପରାଜୟ ଆମର ଚିନ୍ତା ନାହିଁ। ତାଙ୍କର ଶିବିରକୁ ଶିବଜୀ ଜଗୁଥିଲେ। ଅଶ୍ୱତ୍ଥାମା ବହୁବାର ଏଟା ଦେଖିଛନ୍ତି। ତ ଅଶ୍ୱତ୍ଥାମା ଯୋଉ ଅଠର ଦିନ ମହାଭାରତ ଯୁଦ୍ଧରେ ଭୀମସେନଙ୍କର ଦୁର୍ଯ୍ୟୋଧନଙ୍କର ଜାନୁଭଙ୍ଗ ହେଇଗଲା, ଆସି ଆସିଲେ ନା ଆଉ କୃପାଚାର୍ଯ୍ୟ, ଅଶ୍ୱତ୍ଥାମା ଆଉ କ'ଣ ତା ନା, ତିନି ଜଣ ବଞ୍ଚିଥିଲେ ନା କୌରମାନଙ୍କ ପାଖରୁ। ଆଙ୍କର ଏକ ଅକ୍ଷୟଣୀ ସନ୍ନ୍ୟାସୀ ଦୃଷ୍ଟଦ୍ୟୁମ୍ନ ବଞ୍ଚିଥିଲେ, ଆଙ୍କର କୌରମାନଙ୍କର ତିନି ଜଣ ଥିଲେ, ଦୃଷ୍ଟଦ୍ୟୁମ୍ନ ସରି କ'ଣ ନା ଅଶ୍ୱତ୍ଥାମା, କୃପାଚାର୍ଯ୍ୟ, ମୋ ଦ୍ୱାରକାର ସିଏ କ'ଣ ତାଙ୍କ ନା ଭଗବାନଙ୍କର କୃତବର୍ମା, ଏ ତିନି ଜଣ ଅଛନ୍ତି। ତିନି ଜଣ ବସି ଗୋଟେ ଗୋଟେ ଗଛ ମୂଳରେ, ବୃକ୍ଷ ମୂଳରେ ବସିଛନ୍ତି। ଯେ ଦୁର୍ଯ୍ୟୋଧନ ଯୋଉ ଆକୁଳ ତାର ଯୋଉ ଜାନୁରେ ପ୍ରହାର ହେଇଛି, ଭୀମସେନ ଯୋଉ ବାଡ଼ିଛନ୍ତି, କୁଟୁଳ ବ୍ୟକ୍ତିର ତ ଗତି ଭଲ ନୁହେଁ ମୋଟେ। ଜୀବନରେ ଧର୍ମ ବରଂ ନ ହଉ, ଜୀବନରେ ବରଂ ପାପି ହେଇଯାଏ ତ ଭଲ, କୁଟୁଳ ତ ଆଚରଣ କରିବା ଭଲ ନୁହେଁ। ପାପିର ଗତି ଅଲଗା, କିନ୍ତୁ କୁଟୁଳ ବ୍ୟକ୍ତି ବହୁତ ଭୟଙ୍କର। ଦୁର୍ଯ୍ୟୋଧନ ଯୋଉ କ୍ରନ୍ଦନ କରୁଥିଲା ଭୀମସେନର ଯୋଉ ଗଦା ପ୍ରହାରରେ, ଇଏ ବ୍ରାହ୍ମଣ ହୃଦୟ ତରଳିଗଲା। କାହାର? ଅଶ୍ୱତ୍ଥାମା। ସେ ପୁରା କ୍ଷତିର ହୃଦୟ ଚାଲି ଆସିଲା, କାରଣ ଏତେ ବିକଳ ହଉଥିଲା। ତାର ସବୁଠୁ ବଡ ବିକଳ କଣ ଥିଲା, ମାନେ ଜଳ ଜଳ ବୋଲି ଚିତ୍କାର କରୁଥିଲା ଭୀମସେନ, ତାର ମୁହଁକୁ ଲାତ ଲଗାଉଥିଲା। ଯୁଧିଷ୍ଠିର ମହାରାଜ ପୁରା କ୍ରୋଧ କରୁଥିଲେ, ଭୀମସେନ ଏଟା କଣ କରୁଛ, କାହିଁକି ଦୁର୍ଯ୍ୟୋଧନ ଭୀମସେନ କେତେ କଷ୍ଟ ହଉଥିଲା, ଦୁର୍ଯ୍ୟୋଧନ ଯେମିତି କଷ୍ଟ ଦେଇଥିଲା ଦ୍ରୌପଦୀକୁ, ସେଇଟା ଖାଲି ତାଙ୍କୁ ମନେ ପଡ଼ିଥାଏ। ଭୀମସେନ ଆଉ ଅବସ୍ଥାରେ ନଥିଲେ ସେତେବେଳେ, ଏମିତି ଗୋଦା ପ୍ରହାର ପିଟିଛନ୍ତି, ଏତେ ଚିତ୍କାର କରୁଛନ୍ତି, ତାଙ୍କ ଚିତ୍କାରରେ ୟାର ହୃଦୟ ପରିବର୍ତ୍ତନ ହେଇଗଲା। ତେଣୁ ତିନି ଜଣ ଗୋଟେ ବୃକ୍ଷ ମୂଳରେ ବସିଛନ୍ତି, କୃପାଚାର୍ଯ୍ୟ ବୁଝାଉଛନ୍ତି। କୃପାଚାର୍ଯ୍ୟ ସବୁଠୁ ଯଦି କେହି କୁଲ୍ ହେଡେଡ୍ ପର୍ସନ୍ ଗୋଟେ କୁହନ୍ତିନି ନା, କ'ଣ କୁହାଯାଏ ଓଡ଼ିଆରେ, ଥଣ୍ଡା ମିଞ୍ଜାସ୍ କ'ଣ ଭାବିଲେ ବୁଝୁଛ କି ନାହିଁ? ତୁମେ ସଂସାର କରି ତ ଗରମ ମିଞ୍ଜାସ୍, ଆଉ ଗରମ ମିଞ୍ଜାସ୍ ହେଲେ କ'ଣ ଚଳିବ ସଂସାର? ତୁମ ସଂସାର ଭାଙ୍ଗିଯିବ, ଥଣ୍ଡା ମିଞ୍ଜାସ୍। ବାବାଜୀ ଗରମ ମିଞ୍ଜାସ୍ ବୋଲି କିଛି ଅସୁବିଧା ନାହିଁ, ବାବା ତାର ଗରମ ମିଞ୍ଜାସ୍ ଅଛି, ଏଠି ବେଡିଂ ଧର, ଏଠୁ ଉଠି ପଳେଇବ। ସଂସାର ଲୋକ ତୁମେ ଥଣ୍ଡା ମିଞ୍ଜାସ୍ ରହିବାକୁ ପଡ଼ିବ, ଗରମ ତର ଚଳିବନି। ସେ ପୁରା ଥଣ୍ଡା ମିଞ୍ଜାସର ଲୋକ କିଏ? କୃପାଚାର୍ଯ୍ୟ। ବହୁତ ତତ୍ତ୍ୱଜ୍ଞ ନା, ଦ୍ରୌପଦୀଙ୍କୁ ସେ ସାହାଯ୍ୟ କରିଛନ୍ତି, ବହୁତ କୁଲ୍ ହେଡେଡ୍। ସେ ବସିକି ଦେଖିଦେଲେ, କାରଣ ଅଶ୍ୱତ୍ଥାମା ସବୁବେଳେ କହୁଥାଏ ନାଇଁ ନାଇଁ ନାଇଁ, ଆମକୁ ଦୁର୍ଯ୍ୟୋଧନଙ୍କୁ ସହାୟତା କରିବାକୁ ପଡ଼ିବ, ଆଉ ପାଣ୍ଡବମାନଙ୍କୁ ବଧ କରିବାକୁ ପଡ଼ିବ। କୃପାଚାର୍ଯ୍ୟ ବୁଝେଇଲେ, କଦାପି ସମ୍ଭବ ନାହିଁ, କୃଷ୍ଣ ଏ ଧରାଧାମରେ ଥିଲା ପର୍ଯ୍ୟନ୍ତ କେବେ ପଲକକୁ ଆଘାତ ନ ହେଇ ଚକ୍ଷୁ ଚକ୍ଷୁ କିଏ କ୍ଷତି କରିପାରିବ? ଦେଖିଲେ ଦେଖି ଆପଣଙ୍କ ପଲକକୁ ମୁଁ ଆଘାତ କରିବି, ଏ ପଲକକୁ ଆଘାତ କରିବିନି, ଚକ୍ଷୁକୁ ଆଘାତ କରିବି, ହେଇପାରିବ? ପଲକଟା ସବୁବେଳେ ଚକ୍ଷୁକୁ ସୁରକ୍ଷା ଦବ ନା, ଆଉ ତେଣୁ ମାଡ଼ଟା ହେଲେ କାହା ଉପରେ ବସିବ? ଆଘାତ ହେଲେ ପଲକ ଉପରେ ନା? ଆଉ ପାଣ୍ଡବ ମାନଙ୍କର ପଲକ ଥିଲେ ଭଗବାନ, ତୁମେ କେବେ କୃପାଚାର୍ଯ୍ୟ ମନା କରୁଛନ୍ତି? ଅଶ୍ୱତ୍ଥାମା ତୁମେ ଦେଖ ଏଇ 18 ଦିନ କାରଣ କୃପାଚାର୍ଯ୍ୟ କେବଳ ଜଣେ ଲୋକ ବସି 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 ଦେଖୁଛନ୍ତି, ବୁଢା ମାଙ୍କଡ଼ ଗୋଟେ ଗପ ନାହିଁ, ଗୁରୁଦେବ କୁହନ୍ତି ବୁଢା ମାଙ୍କଡ଼ ବସିକି ଦେଖୁଥିଲା ଏ ଛୁଆମାନେ, ଛୋଟ ମାଙ୍କଡ଼ ମାନେ କଥା ମାନିବେନି, ଛୋଟ ମାଙ୍କଡ଼ କାମ ସେ ଖାଇଲେ ପିଇଲେ ତାଙ୍କ ଡେଇଁଲେ ଆଉ ତାଙ୍କ ଗୋଟେ ରେସ୍ପନ୍ସିବିଲ ତାଙ୍କର ଆସିବନି। ତୁମର ଗୋଟେ ଗୋଟେ କଥାଟା ତୁମର ମୁଣ୍ଡ କାହିଁ ଢୁକୁନି, କାହିଁକିନା ତୁମେ ସବୁ ଏଇ ଖାଇଲା ପିଲା ମଜ ମଜଲିସ ବସିବ, ବୁଢା ମାଙ୍କଡ଼ ହେବାକୁ ପଡ଼ିବ, ଛୋଟ ମାଙ୍କଡ଼ ମାନେ ମରିଯିବ ବାପା କେତେବେଳେ, ତ ପଲ ଭିତରେ ଅଛ ଡେଇଁବ କୁଆଡ଼େ ଉଠିବ ଚାଲିବ, ଆଉ ବୁଢା ମାଙ୍କଡ କଥା ମାନିବାକୁ ପଡ଼ିବ। କୃପାଚାର୍ଯ୍ୟ ବୃଦ୍ଧ ମାଙ୍କଡ଼ ସେ 18 ଦିନ ଭିତରେ ଦେଖିଲେ ଇଏ ଇଏ ଗତି ପୁରା ଟୋଟାଲ ଚାହୁଁଛି କାହା କୁଆଡ଼େ ଯାଉଛି, ମହାଭାରତ ଭଗବାନଙ୍କ ଇଚ୍ଛାରେ ଯାଉଛି, ଏଠି କାହା ଇଚ୍ଛା କାର୍ଯ୍ୟ କରୁନି, କାରଣ ବଡ଼ ବଡ଼ ରଥୀ ମାନେ ସବୁ ବଡ଼ ବଡ଼ ଅମର ଲୋକମାନେ ସମସ୍ତଙ୍କର ଦେହାନ୍ତ ହେଇଗଲାଣି। ଦୁର୍ଯ୍ୟୋଧନ ବି କେବେ ମୃତ୍ୟୁବରଣ କରିନଥାନ୍ତା, କାରଣ ଦୁର୍ଯ୍ୟୋଧନ ଯୋଉ ବର ପାଇଥିଲା ସେ ବି ସେ ତାର ବି ଇଚ୍ଛା ମୃତ୍ୟୁ, ଇଣ୍ଡାରେକ୍ଟ ଦୁର୍ଯ୍ୟୋଧନ ଇଚ୍ଛା ମୃତ୍ୟୁ ବର, କଣ କରାଯିବ? ସୀତା ସେ ତ ମରିବନି, କିଏ ଦୁର୍ଯ୍ୟୋଧନ ବି ମରିବନି ନା, ତାଙ୍କ ଗଦାରେ ସିନା ଜାନୁଭଙ୍ଗ ହେଇଯାଇଛି କିନ୍ତୁ ମରିବନି, ସେ ଗୋଟେ କଣ୍ଡିସନ ମରିବ, ଯେତେବେଳେ ହସିବ କାନ୍ଦିବ ଏକା ସାଙ୍ଗରେ ସେ ମରିବ, ଖାଲି କାନ୍ଦିରେ ମରିବନି, ଖାଲି ହସିଲେ ମରିବନି, ହସିବାର ଅଛି ଗୋଟିଏ ଘଟଣା ଏମିତି ହବା ଦରକାର ଯେଉଁଥିରେ ସେ ହସିବ ଆଉ କାନ୍ଦିବ ସେ ମରିବ। ଦୁର୍ଯ୍ୟୋଧନ ଏବେ ବି ପାଇଛି, ମରିବା ପୂର୍ବରୁ କିଏ ହସିବ କାନ୍ଦିବ ଦୁଇଟା କରିପାରିବ? ପାଣ୍ଡବ କୌରବମାନଙ୍କର ସ୍ୱପ୍ନ ଥିଲେ ଯେତିକି ଜଣଙ୍କର ନାଁ ଦୁର୍ଯ୍ୟୋଧନ ନଉଛି ମ୍ୟାକ୍ସିମମ ଅମର, କୃପାଚାର୍ଯ୍ୟ ବସି ବୁଢା ମାଙ୍କଡ଼ ଭଳିଆ କହିଲେ ବାପା କେବେ ସମ୍ଭବ ନୁହେଁ, କେବେ ପାଣ୍ଡବ ମାନଙ୍କୁ ତ ମାରିପାରିବନି। ଆଉ ଅଶ୍ୱତ୍ଥାମାନେ ତ ବୁଦ୍ଧିଟା ଓଲଟା ହେଇଯାଇଛି, ଆଉ ଅଶ୍ୱତ୍ଥାମା ଏ ଶିବଜୀଙ୍କୁ ଦର୍ଶନ ପାଇଛନ୍ତି, ମୁଁ ସେମିତି ସେଇ ସେଇ ପ୍ରସଙ୍ଗରେ କହୁଛି, ସେଠି ସେ ସନ୍ଧ୍ୟା ସମୟରେ ରାତି ସମୟରେ ପରାମର୍ଶ ନଉଛନ୍ତି କଣ କରିବା, ପାଣ୍ଡବ ମାନଙ୍କୁ କେମିତି ମାରିବା, କୃପାଚାର୍ଯ୍ୟ ମନା କଲେ ହବନି। ସେ ସମୟରେ ଦେଖିଲେ ଗୋଟେ କୁଆ ପଲ ବହୁତ ରହିଥିଲେ, କୁଆ ମାନେ ରାତିରେ ରୁହନ୍ତି ନା ବୃକ୍ଷରେ କୁଆ ମାନେ, ରାତିରେ ଗୋଟେ ପେଚା ଆସିଲା, ପେଚା ମାନେ ରାତିରେ ଦେଖିପାରନ୍ତି, କୁଆ ମାନେ ରାତିରେ ଦେଖିପାରିବେନି, ଆଉ ଦିନରେ କୁଆ କଣ କରେ, କାହାକୁ ଡାଏ ଭାବିଲେ କାହାକୁ ଡେ କୁଆ, ତୁମେ ତ କିଛି ଗାଁରେ ରହିକି ଜାଣିପାରୁନ ଏଇ ପାଇଁ ମୁଁ ଏଇ ଗଛରେ ଦେଖୁଛି ଏଇ ଗଛରେ ପେଚା ଅଛି, କୁଆ ଖାଲି ଅନେଇବ ଯାଇ, କାରଣ ସେ ଜାଣିଛି ଏ ଖୋଲ ଭିତରେ ପେଚା ଅଛି, ସେ ଜାଣିଛି ଏଠି ପେଚା ଅଛି ନା, ସେ ଭିତରକୁ ବସିବନି, ସେଠି ଚାଲା, କାରଣ ଭିତରକୁ ବସିଲେ କାଣା ପଡ଼ିଦେବକୁ, କି ସେ ବାହାର ହେଲା ମାନେ ଖୋପିବ, ପେଚା ଦେଖୁନ ଭୋର ହେଲା ମାନେ ସେ ବୁଲୁଛି ବର୍ତ୍ତମାନ, ଖାଲି ଟିକେ ସୂର୍ଯ୍ୟ ଉଦୟ ହେଲେ ସେ ପଶିପଡ଼େ, କାରଣ ତାର ଶତ୍ରୁ ହେଲା କିଏ କାକ, ତାଙ୍କର ପୁରା ଅହିନକୂଳ ସମ୍ପର୍କ, ଆଉ ରାତି ହେଲା ମାନେ ଇଏ ପେଚା ଖୋଜିବ କୋଉଠି, କୁଆ ସେଥିପାଇଁ ବଡ ଗଛ ରୁହେ ନା, କାକ କେବେ କେତେବେଳେ ଦେଖିବନି ବଡ ବଡ ଗଛ ରହିବ, ମହାନ ଚାଲାକ ସେ ମାନେ ବହୁତ ଛୋଟ ଛୋଟ ଗଛରେ ଦୂରରେ ରହିବେ, କାରଣ ସେ ଜାଣିଦେବେ ଏଇ ଏରିଆରେ ରହୁଛି କିଏ ପେଚା। ଅଶ୍ୱତ୍ଥାମା ସେଠି ବସିଛନ୍ତି, ଯୋଜନା ଚାଲିଛି କେମିତି ମାରିବା ପାଣ୍ଡବ ମାନଙ୍କୁ, କୃପାଚାର୍ଯ୍ୟ ମନା କରୁଛନ୍ତି, ଏଇ ସମୟରେ ଗୋଟେ ପେଚା ଆସିଲା, ଗୋଟେ ପରେ ଗୋଟେ ଗୋଟେ ପରେ ଗୋଟେ କାଉକୁ ମାରି ଖସିଲା, ଇଏ ବସିକି ଦେଖିଲା କିଏ ଅଶ୍ୱତ୍ଥାମା, ସେ ପେଚା କତରୁ ବୁଦ୍ଧି ପାଇଲା, ଯାହାର ଆଖି ନାହିଁ ତାରି ବୁଦ୍ଧି ପାଇଲା, ଆଉ ଅନ୍ଧକାରରେ ଯିଏ ଦେଖିପାରେ ତାର ବୁଦ୍ଧି ପାଇଲା, କହିଲା ଆଚ୍ଛା ଆଚ୍ଛା, ରାତିରେ ଯେତେ ବଡ଼ ଶକ୍ତିଶାଳୀ ଲୋକ ହେଇଥିଲେ ବି ଶୋଇଥିଲେ ତାକୁ ମାରିହବ, ଦେଖ କୁଆ ମାନେ ବହୁତ ଶକ୍ତିଶାଳୀ କିନ୍ତୁ ଯେହେତୁ ରାତି ଶୋଇଯାଇଛନ୍ତି ମାରିହବ, ଏଇଟା ବର୍ତ୍ତମାନ ଗୋଟେ ଅସ୍ତ୍ର, ପାଣ୍ଡବ ମାନଙ୍କୁ ମାରିବାକୁ ହେଲେ କଣ କରିବାକୁ ପଡିବ, ଶୋଇଥିବା ଅବସ୍ଥାରେ ମାରିବାକୁ ପଡିବ, ଅଶ୍ୱତ୍ଥାମାଙ୍କୁ ଏଇ ବୁଦ୍ଧି ଆଉ ଚାଲିଲା, ଗଲାବେଳକୁ ସେ ଯେଉଁ ଦ୍ୱାରରେ ପଶୁଛି ସେଇ ଦ୍ୱାରରେ ବିରାଟ କାହା ପୁରୁଷକୁ ଦେଖୁଛି କିଏ ଶିବଜୀ, ଅଶ୍ୱତ୍ଥାମା ଦେଖିଲା ଆଉ ପାରିହବନି ପାରିହବନି, କୁଟିଳ ବ୍ୟକ୍ତି କେଉଁ ରାସ୍ତାରେ ଖସିକି ସେ ଯାଇପାରିବନି, ଯେଉଁ ରାସ୍ତାରେ ଯିବ ତା ପାଇଁ କଣ୍ଟକ ଅଛି, ସରଳ ହେଇଯାଏ ତୁମ ତୁମ ରାସ୍ତା କୁସୁମିତ ହେଇଯିବ। ଆଗରୁ ଶିବଜୀ ଠିଆ ହେଇଛନ୍ତି, ଆଉ ପାଣ୍ଡବମାନଙ୍କ ଶିବିର ଯେଉଁ ଶିବିରରେ ଯେଉଁ ଦିଗରେ ସେ ପଶିବା ପାଇଁ ଚାହୁଁଛି, ରାତି ହେଇଯିବ ନା, ସେ ରାତିମାନ ଚେଷ୍ଟା କରିଛି ଏ ପାଣ୍ଡବମାନଙ୍କୁ ମାରିକି ବାହାରିବାକୁ କେତେ ସମୟରେ ବାହାରିଛି, ପାଣ୍ଡବମାନଙ୍କୁ ବାହାରି ମାରିକି ବାହାରିଲା ବେଳକୁ ମଙ୍ଗଳ ଭୋରୁ ଭୋରୁ, ଆଉ ସେ ଯୋଉ ଭୋରୁ ଭୋରୁ ମାରିଛି ନା ସିଏ କଣ ଭାବୁଛି ମୁଁ ପାଣ୍ଡବ ମାନଙ୍କୁ ମାରିଦେଇଛି, କାରଣ ଶୀତ ଦିନ ନା ସବୁ ଘୋଡ଼େଇ ଖେଳିଛନ୍ତି, ମାରିଛି କାହାକୁ, ପାଞ୍ଚ ଜଣଙ୍କ ପୁଅକୁ। ଭଗବାନ କଣ କହିଲେ, ଭଗବାନ ସେଇ ଶିବିରରେ ପାଣ୍ଡବ ମାନେ ଶୁଅନ୍ତି। ଭଗବାନ ସେଇଦିନ ରାତିରେ କହିଦେଲେ ପାଣ୍ଡବ ମାନେ ତୁମେ ଶୁଅନି, ପଳେଇ ଆସ, କାରଣ ଭଗବାନ ଜାଣନ୍ତି ଆଜି ଅଶ୍ୱତ୍ଥମ ଆସିବ, ତୁମେ ଆଜି ଏଠି ଶୁଅନି। କହିଲେ କାହିଁକି ଶୋଇବୁନୁ, ଏମାନେ ସରଳ ନା, ଏମାନେ କଣ ଆମର ଭଳିଆ ଚାଲାକ ନା କଣ, ମାଳି ତେଳ କଲେ କଣ ଚାଲାକ ବୁଦ୍ଧି ଛାଡ଼ୁଛି କି, ଚାଲାକ ବୁଦ୍ଧି ଛାଡ଼ୁନି ତ, ମାଳି କୋଉଠୁ ହବ, ଜପ କୋଉଠୁ ହବ। ସେମାନେ ଭଗବାନଙ୍କ ଶୁଦ୍ଧ ଭକ୍ତ, ତାଙ୍କ ସରଳତା ସବୁ ନୀତି ଜାଣିଥିଲେ କିନ୍ତୁ କିଛି ପ୍ରୟୋଗ କରିବେନି। ନୀତି ହେଲା ଯେଉଁଦିନ ରାଜା ବିଜୟ ଲାଭ କରିବ ସେଦିନ ରାଜଧାନୀରେ ରହିବନି, ତା ଉଆସରେ ରହିବନି, ସେ ଲୁଚି କେଉଁଠି ରହିବ, କାହିଁକି ନା ଯେଉଁଦିନ ବିଜୟ ଲାଭ କରିବ ଶତ୍ରୁ ସେଦିନ ତାର ପ୍ରତିକ୍ରିୟା ରହିଥିବ, ସେଦିନ ସେ ଆକ୍ରମଣ କରିବ, ମାରିଦେଇପାରେ। ଭଗବାନ ପାଣ୍ଡବ ମାନେ କହିଲେ ଆଜ୍ଞା ଆମ ଶିବିରରେ ଆମେ ଶୋଇବା ନା ଆଉ, କହିଲେ ନାଇଁ ନାଇଁ ଆଜି ତୁମେ ଏଠି ଶୁଅନି। ନୀତି ହିସାବରେ ଭଗବାନ କହୁଛନ୍ତି ତାଙ୍କ ନୀତି, ଆଜି ବିଜୟ ଲାଭ କରିଛ ମାନେ ଆଜି ପ୍ରତିକ୍ରିୟା କିଛି ଆସିପାରେ, ଚାଲ ଦେବାଳୟକୁ ପଳାଇବା। ଭଗବାନ ପାଞ୍ଚ ଜଣ ଧରିକି ପଳାଇଛନ୍ତି, ତେଣୁ ଭଗବାନଙ୍କ ଜାଗାରେ ଦ୍ରୌପଦୀ କ'ଣ କରିଛନ୍ତି, ଏ ସରି ପାଣ୍ଡବମାନଙ୍କ ଜାଗାରେ ଦ୍ରୌପଦୀ କ'ଣ କରିଛନ୍ତି, ପାଞ୍ଚ ପୁଅକୁ ଶୋଇ ଦେଇଛି। ଆଚ୍ଛା ପାଞ୍ଚ ପୁଅ ଆଉ ଦ୍ରୌପଦୀ, ପାଞ୍ଚ ପୁଅ ଆଉ ପଞ୍ଚ ପାଣ୍ଡବ, ଆଙ୍କ ଭିତରେ କ'ଣ ପାର୍ଥକ୍ୟ ରହିଲା, ଜାଣିପାରିଲାନି। ନାଇଁ ନାଇଁ ତାକୁ ତରତର ମାନେ ବହୁତ ସମୟଟା, କାରଣ ସିଏ ଆସିଛି ମଧ୍ୟରାତ୍ରିରେ କିନ୍ତୁ ଯୁଆଡ଼େ ଯାଉଛି ଦେଖୁଛି ଶିବଜୀ, ସେଠି ତାର ଶିବ ସ୍ତୁତିରେ ଅଛନ୍ତି। ବହୁତ ସୁନ୍ଦର ମୁଁ ପଢ଼ୁଥିଲି ମହାଭାରତରେ, ଆଗରୁ ପଢ଼ିଥିଲି, ଶିବ ପୁରା ସ୍ତୁତି କରିଛନ୍ତି, ଏତେ ସୁନ୍ଦର ଶିବ ସ୍ତୁତି କରିଛନ୍ତି, ଶିବଜୀ ପୁରା ଦର୍ଶନ ଦେଇଛନ୍ତି ଅଶ୍ୱତ୍ଥମାଙ୍କୁ। କ'ଣ କହୁଛ ତୁମେ ନବୋଧ କରି, ଆଚ୍ଛା ଶିବଜୀ ଜଗିଥିଲେ, ଛାଡ଼ିଲେ କିଏ, ଶିବଜୀ ଛାଡ଼ିଲେ, ଶିବଜୀ କେମିତି ଛାଡ଼ିଲେ, ଶିବଜୀ ଛାଡ଼ିଲେ କେମିତି, ଶିବଜୀ କେମିତି ଛାଡ଼ିଦେବେ କି, ସିକ୍ୟୁରିଟି ଗାର୍ଡ ଯିଏ ରୁହନ୍ତି ସେ କାହା ଅଧୀନରେ କାମ କରନ୍ତି, ମାଲିକ ଅଧୀନରେ କାମ କରନ୍ତି ନା, କିଏ କିଏ ଅନୁମତି ଦେଲେ, ଭଗବାନ କୃଷ୍ଣ ଅନୁମତି ଦେଲେ, କାହିଁକି ନା ଦ୍ରୌପଦୀଙ୍କର ପାଞ୍ଚ ପୁଅ ଇଏ ଅଭିଶାପ ପାଇକି ଆସିଛନ୍ତି, ଇଏ ବି ଯିବେ, ଇଏ ଏକ ଅକ୍ଷୁଣି ସୈନ୍ୟ ବି ଯିବେ, ଦୃଷ୍ଟଦୁମ୍ନ ବି ଯିବେ, କେହି ବଡ଼ବାନ ନୁହନ୍ତି କାଳ ଆଗରେ, ଭଗବାନ ଏଟା ଦେଖିବା ପାଇଁ ଚାହାନ୍ତି। ଆସିବଜୀ ଅନୁମତି ଦେଲେ ତୁମେ ଯାଅ, ସେଥିପାଇଁ ଇଏ ଯେତେବେଳେ ଯାଇଛି ପୁରା ସମୟ ସରିଗଲାଣି, ଇଏ ଭୋରୁ ଭୋରୁ ଯାଇଛି ନା, ପାଞ୍ଚଟା ପୁଅକୁ ତରତର ହେଇ କାଟି ମାନେ ପାଣ୍ଡବମାନଙ୍କୁ ଶୋଇଛନ୍ତି, ଆଉ ଶୀତଦିନ ଭୋରୁ 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 ବେଶୀ ଘୋଡ଼େଇକି ଲୋକ ଶୁଣନ୍ତି ନା, ମୁଣ୍ଡ କାଟି ଦେଇକି ବାସ୍ ଧରିକି ଯାଉଛି, କିନ୍ତୁ ସିଏ ଏତେ ବଡ଼ ଭୁଲ କାମ କରିଛି, ଘର ଭିତରେ ଟେଣ୍ଟ ଭିତରେ ଥିଲେ ନା ଶିବିର ଭିତରେ, ବାହାରକୁ ଯେତେବେଳେ ପଳେଇଛି ପାଞ୍ଚ ମୁଣ୍ଡଟା ପାଞ୍ଚଟା ମୁଣ୍ଡ ଯେତେବେଳେ ଧରିକି ଯାଉଛି, କିନ୍ତୁ ମୁଁ କ'ଣ କଲି, ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ଦୁର୍ଯ୍ୟୋଧନକୁ, ପାଣ୍ଡବମାନଙ୍କୁ ହତ୍ୟା କରିବି, ବର୍ତ୍ତମାନ ମାରିଲି କାହାକୁ, ତାଙ୍କ ପୁତ୍ରକୁ, କହିବା କ'ଣ ପଡ଼ିବ ମୋତେ ବର୍ତ୍ତମାନ, ଦୁର୍ଯ୍ୟୋଧନଙ୍କ ପାଇଁ ମିଛ କଥା କହିଲି, କାରଣ ଦେଖ ପଞ୍ଚପାଣ୍ଡବଙ୍କର ମସ୍ତକ ଧରିକି ଚାଲି ଆସିଛି, କାରଣ ଅଶ୍ୱତ୍ଥମାଙ୍କର ବ୍ରାହ୍ମଣତାକୁ ସେ ବିଶ୍ୱାସ କରୁଥିଲେ, କିନ୍ତୁ କୁଟିଳ ବ୍ୟକ୍ତି ସାଙ୍ଗରେ ମିଶିଲେ ବ୍ୟକ୍ତି କୁଟିଳତା ଆଚରଣ କରିବା ପାଇଁ ବାଧ୍ୟ ହବ, ଏଇଠି ଦେଖ କୁଟିଳତା ଆଚରଣ କଲେ, ବ୍ରାହ୍ମଣ ହେଇକି ମିଛ କଥା କହିଲେ, ମାରିଛନ୍ତି ସେ ଭଲ ଭାବେ ଜାଣିଛନ୍ତି ହେଉଛନ୍ତି ପାଣ୍ଡବର ପୁତ୍ର, କିନ୍ତୁ ପାଣ୍ଡବ ବୋଲି କହିଲେ, ଆଉ ଏ ଦୁର୍ଯ୍ୟୋଧନ ବି ମରିବାର ଅଛି ନା, ତାର ଦୁଇଟା ଏକାଥର ନହେଲେ ମରିବନି, ସେ ଏକାଥର ହସିବାର ଅଛି, ଏକାଥର କାନ୍ଦିବାର ଅଛି, ଶୁଣିଦେଲା ପାଣ୍ଡବମାନଙ୍କର ମସ୍ତକୁ ଇଚ୍ଛେଦନ କରିକି ଆଣିଛି, ହସିଲା, ତୁମେ ପ୍ରକୃତ 18 ଦିନ ମହାଭାରତ ଯୁଦ୍ଧରେ ପାଇ ପ୍ରାପ୍ତ ହେଇନଥିଲି, ତୁମେ ହିଁ ମୋତେ ଆଣିକି ଦେଲ ଆଜି ବିଜୟ, ମୋର ମୃତ୍ୟୁ ହେଇଗଲେ ମୋର ବିଜୟ ହେଇଗଲା, ହସିଲା ବହୁତ ଜୋର, କିନ୍ତୁ କହିଲେ ଦେଲ ଦେଲ ଭୀମସେନଙ୍କର ମସ୍ତକଟା ଦେଲ, ଇଏ କ'ଣ କଲା କିଏ ଅଶ୍ୱତ୍ଥମ ଭୀମସେନଙ୍କର ପୁଅର ମସ୍ତକ ଦେଇଦେଲା, କାହିଁକି ନା ଦ୍ରୌପଦୀ ଏତେ ଗୁଣବତୀ ଥିଲେ, ଆଉ ଭଗବାନଙ୍କର ଏତେବେଳେ ଆଶୀର୍ବାଦ ଥିଲା, ପାଞ୍ଚ ଭାଇଙ୍କର ଯେଉଁ ପାଞ୍ଚଟି ପୁତ୍ର ଦ୍ରୌପଦୀଙ୍କ ଦୂର ଆସୁଛନ୍ତି, ଅର୍ଜୁନଙ୍କର ପୁତ୍ର ଠିକ୍ ଅର୍ଜୁନଙ୍କ ଭଳିଆ, ଯୁଧିଷ୍ଠିରଙ୍କ ପୁତ୍ର ଠିକ୍ ଯୁଧିଷ୍ଠିରଙ୍କ ଭଳିଆ, ଭୀମସେନଙ୍କ ପୁତ୍ର ଠିକ୍ ଭୀମସେନଙ୍କ ଭଳିଆ, ସେ ଦୁର୍ଯ୍ୟୋଧନ ଯେତେବେଳେ ଦେଲେ କିଏ ଅଶ୍ୱତ୍ଥମଙ୍କୁ ମା କହିଲେ ମୋତେ ଦେଲ ଦେଲ ଭୀମସେନଙ୍କର ମସ୍ତକଟା ଦେଲ, ଦେଲ ଭୀମସେନଙ୍କ ମସ୍ତକଟା ଦେଇଦେଲେ, ଦୁର୍ଯ୍ୟୋଧନ ତାଙ୍କୁ ଆଙ୍ଗୁଠିରେ ଚାପିଲେ ସେ ମସ୍ତକୁ, ଯେତେବେଳେ ଆଙ୍ଗୁଠିର ମସ୍ତକଟାକୁ ଚାପିଲେ ତାଙ୍କ ଆଙ୍ଗୁଠିଟା ଦବିଗଲା, ସେଠୁ ଭୋଗ ହିଁ କାନ୍ଦିଲେ, ସେ କାନ୍ଦିଲେ ନା ଇଏ ଭୀମସେନ ନୁହେଁ, ମୁଁ ଗଦା ପ୍ରହାର କଲାବେଳେ ସତସତ ଗଦାର ପ୍ରହାର ଯାହାର ମସ୍ତକରେ ଆଘାତ ଦିଏ ନା, ମୋ ଅଙ୍ଗୁଠି ସେଥିରେ ପ୍ରବେଶ କରିବ, ସତ କଥା କୁହ ବନ୍ଧୁ, ଇଏ କିଏ ଆଉ ଇଏ କହିବ କ'ଣ, କାନ୍ଦିଲା ଆଉ କାହିଁ କାନ୍ଦିଲା, ନାହିଁ 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 ଯେ ମୋତେ ଆଜି ସଂସାର ଲୋକ କ'ଣ କହିବେ, ଅଶ୍ୱତ୍ଥମ ମୁଁ ଅଶ୍ୱତ୍ଥମ ଦ୍ୱାରା ମୋ ବଂଶର ପାଣ୍ଡମାନଙ୍କର ନିରପରାଧ ପୁତ୍ରମାନଙ୍କୁ ମୁଁ ବଧ କରିଛି, ମୋ ଜୀବନରେ କଣ ଲାଭ କଲି? ମୋ ବଂଶକୁ ବୁଡ଼େଇଲି, ଭାଇର ବଂଶକୁ ହିଁ ବୁଡ଼େଇଲି। କାନ୍ଦିଲା, କଠିନ ଲୋକ ମୃତ୍ୟୁବେଳେ ବି ସୁଖସୁଖରେ ମରିପାରିବେନି, ସେଥି ବରଂ ଧର୍ମ ନ ହଉ ବ୍ୟସ୍ତ ହୁଏନି, କିନ୍ତୁ କୁଟିଳ ଆଚରଣ କରନି। କୁଟିଳ ଲୋକ ମୃତ୍ୟୁବେଳେ ବି ଶାନ୍ତି ପାଇବନି। ଆଗେ ହସିଥିଲା କଣ, ପାଣ୍ଡବମାନଙ୍କର ମୃତ୍ୟୁ ହେଇଗଲା, ଏବେ କାନ୍ଦିଲା କାହିଁକି? ଯେ ମୋତେ ଆଜି ସଂସାର ଲୋକ କଣ କହିବେ, ମୁଁ ଆଜି ଅଶ୍ୱତ୍ଥାମା ଦ୍ୱାରା ଦ୍ରୌପଦୀର ପାଞ୍ଚ ପୁତ୍ରକୁ ମାରିଦେଲି। କାନ୍ଦିଲେ, ତେଣୁ ଏକା ସାଙ୍ଗରେ ହସ, ଏକା ସାଙ୍ଗରେ କାନ୍ଦ, କ'ଣ କଲେ? ସଂସାରରେ କେହି କେହି କାହାକୁ ଜୀବନ ଦେଇପାରିବେନି, କେହି କାହାକୁ ବିଜୟ ଦେଇପାରିବେନି ଭଗବାନଙ୍କ ବ୍ୟତୀତ। କୌଣସି ପ୍ରକାର ସାହାଯ୍ୟ ଆମର କାହାକୁ କିଛି କୃତାର୍ଥ କରିପାରିବନି, ଏ ହେଉଛି ପ୍ରମାଣ। ଆଉ ବିଶେଷ କରି ସବୁଠୁ ଏଇ ଯେଉଁ ଦୁର୍ଯ୍ୟୋଧନର ଯେଉଁ ବ୍ୟବହାର, ଭଗବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ ସବୁ ଯେଉଁ କହିଦେଉଛି, ଏଇଟା କୁଟିଳ ବ୍ୟବହାର। ଜୀବନରେ ଭକ୍ତି ଯେତିକି ହେଉଛି ବରଂ ହଉ, ଆମର ଯେତିକି ହରିଭକ୍ତି ହେଉଛି ହଉ, ଯେତିକି ସେବା ହେଉଛି ହଉ, ଯେତେ ବାଟ ପ୍ରଭୁ ନେଉଛନ୍ତି ନିଅନ୍ତୁ, କିନ୍ତୁ ଭକ୍ତିଦାସ ଠାକୁର ପ୍ରଭୁପାଜୀ ମହାରାଜ ସେ କଥା କୁହନ୍ତି, ମୋ ଜୀବନର ହୃଦୟ ଭିତରେ ହେ ପ୍ରଭୁ, ହେ ମୋର ବରଂ ଯେ ଗତି ହେଉଛି ହଉ, କିନ୍ତୁ ହୃଦୟ ଭିତରେ ଏ କପଟ ରାକ୍ଷସୀ, କପଟ ହେଉଛି ରାକ୍ଷସୀ, କଣ ବୁଝୁଛ ବାବୁ? କପଟ ମାନେ କଣ? କପଟଟା କଣ? ବାହାରେ ଗୋଟେ କଥା, ଭିତରେ ଗୋଟେ, ଏଇଟା ହେଉଛି କପଟ। ଏଇଟା ତ ରହିଲେ ଗଲା ଆଉ, ଭଗବାନ ଖୁସି ହେବିନି ଆଉ। ବାହାରେ ଗୋଟେ ଭାବନା, ଭିତରେ ଗୋଟେ ଭାବନା, ଏଇଟା ଯେପର୍ଯ୍ୟନ୍ତ ଏଇ ଦୁଇଟା ସମାନ ନ ଆସିଛି, ଐକ୍ୟ ନ ହେଇଛି, ହରିଭଜନ ହେବନି, ଆଉ ତୁମେ ଶାନ୍ତି ପାଇବନି। ଦୁର୍ଯ୍ୟୋଧନ କେତେ ଜୀବନ ସାରା କୁଟିଳତା କରିକରି ଶେଷ ମୁହୂର୍ତ୍ତରେ ଦେଖ କେତେ ଅନୁତାପରେ ଗଲା, ଆଉ ତା ସଙ୍ଗ କରିକି ଆଜି ଅସୁଖମା କଣ ହେଇଗଲା, ଆଉ ତା ପ୍ରଭାବଟା କେମିତି ଦେଖ। ସେ କେବଳ ସେତିକି ନୁହେଁ, ଶେଷରେ କଣ କରୁଥିଲେ ଅସୁଥମା? ଉତ୍ତରାର ଗର୍ଭ ଦେଖ କେମିତି ହେଇଗଲା। ସଙ୍ଗଟା କେତେ ବଡ ଖରାପ ଜିନିଷ, ଏ ଷ୍ଟୋରି ନୁହେଁ। ଥରେ ଗୋଟେ କୁଟିଳ ଲୋକର ସଙ୍ଗ ହେଇଗଲେ, ତା ଇମ୍ପ୍ରେସନ୍ସ ଯୋଉଟା ଅଛି ନା, ଏତେ ହେଭି ଇମ୍ପ୍ରେସନ୍, ତାର ଇମ୍ପାକ୍ଟଟା ଏମିତି ପଡ଼େ, ଗୋଟେ କଣ୍ଟିନ୍ୟୁ କରେ। ଯେମିତି ଅପରାଧ ମେଣ୍ଟାଲିଟା, ଜଣେ ଅଫେନ୍ସ ମେଣ୍ଟାଲିଟି ତୁମର ଆସିଗଲା ମାନେ, କ୍ରିଟିସାଇଜ୍ ମେଣ୍ଟାଲିଟି ଆସିଗଲା ମାନେ, ଡୁପ୍ଲିସିଅସ୍ ମେଣ୍ଟାଲିଟି ଆସିଗଲା ମାନେ, ୟୁ ୱିଲ୍ କଣ୍ଟିନ୍ୟୁ ୟୋର ମୁଡ୍, ତୁମର ମୁଡ୍ଟା ତୁମେ କଣ୍ଟିନ୍ୟୁ କରିକରି ଚାଲିବ, ଆଉ ଷ୍ଟପ୍ କରିପାରିବନି। ଗୋଟେ ଭାରି ଡେଞ୍ଜରସ୍, ଦେଖୁନା, ଦେଖିଲା ବିଫଳ ହେଲା ଦୁର୍ଯ୍ୟୋଧନ, ଦ୍ରୌପଦୀର ପାଞ୍ଚ ପୁତ୍ରକୁ ମାରିଲା, ୟା ପରେ ବି ଅସକ୍ଷମ ଶାନ୍ତି ନାହିଁ, ପୁଣି ଆସିକି ଉତ୍ତରାର ଗର୍ଭକୁ ନଷ୍ଟ କରିବେ ବ୍ରହ୍ମାସ୍ତ୍ର। ଏସବୁ କୁଟିଳତା ସଙ୍ଗର କାମ, ସେଥିପାଇଁ ଜୀବନରେ କିଛି ହଉ ବା ନ ହଉ, ଏତିକି ହଉଛି ହଉ। ମୁଁ ତ ଜୀବନ ପଢ଼ିଛି, ବହୁତ ଭକ୍ତଙ୍କର ଜୀବନ, ଯେଉଁ ସେମାନେ ଏତେ ବଡ଼ ବଡ଼ ଦାସିଆ ବାଉରି ବନ୍ଧୁ ମହାନ୍ତି, ଏମାନେ ଯେଉଁ ଆମର ଓଡ଼ିଶାରେ ଯେତିକି ଜଣ ଲୋକ ଅଛନ୍ତି, ଏମାନଙ୍କୁ ବଡ଼ ବଡ଼ ସାଧୁସନ୍ଥ ନଥିଲେ, ଏମାନେ ଘରେ ସବୁ ଖଟି ଖାଉଥିଲେ, ଖଟି ଖାଇବା ମଜୁରିଆ ଲୋକ, ଏମାନେ ଭଗବାନଙ୍କୁ ପାଇଯାଇଥିଲେ। ଏମାନେ ଏମିତି ଆମ ଭଳିଆ ନୀତିବଦ୍ଧ ଭଳିଆ କୁହନ୍ତି, ଆମର ପ୍ରତିଦିନ ତିଳକ ମାଳି ଯାହା ଗୋଟେ ରେଗୁଲେଟିଭ ଲାଇଫ୍ରେ ଏମାନେ ମେଣ୍ଟେନ୍ କରୁନଥିଲେ, ଏମାନଙ୍କର ନେଚୁରାଲ ବୈଷ୍ଣବିଜିମ୍, ଆମେ ନେଚୁରାଲ ବୈଷ୍ଣବ ହେଇନି, ହବା ପାଇଁ ହିଁ ଏ ବେଶବାଦ ଧରୁଛେ। ଆମେ ଯୋଉ ପ୍ରୋସିଜର, ବୈଷ୍ଣବ ପ୍ରୋସିଜର ଆସୁଛେ, ଆମେ ଗୋଟେ ଜଣେ ନେଚୁରାଲ ବୈଷ୍ଣବ ହବା, ସେମାନଙ୍କର ଗୋଟେ ସ୍ୱାଭାବିକ ବୈଷ୍ଣବ ଭାବନା ଥିଲା, ଅତି ସରଳ ନିଷ୍କପଟ ଥିଲେ। ଆଉ ଦୁର୍ଯ୍ୟୋଧନ ଭଳିଆ କ'ଣ, ଏ ଡୁପ୍ଲିସିଅସ୍ ହେଲେ ତ ପରାସ୍ତ ହବ, ହବ ହିଁ ହବ, ଧର୍ମ କ୍ଷେତ୍ରରେ କ'ଣ ସାହାଯ୍ୟ କଲା? କିଛି କେହି କିଛି ସାହାଯ୍ୟ କରିପାରିବେ। ସେଥିପାଇଁ ଆମର ସାଧନାଟା ସବୁବେଳେ ଭଗବାନଙ୍କ ଚରଣ କମଳରେ ଏତିକି ପ୍ରାର୍ଥନା ରହିବା ଦରକାର, ମୋତେ ସବୁବେଳେ ଉତ୍ତମ ସଙ୍ଗ ଦିଅ। ଉତ୍ତମ ସଙ୍ଗ ଭିତରେ ସବୁଠୁ ବଡ଼ ସଙ୍ଗ ହେଲା, ଧ୍ରୁବ ମହାରାଜ କହିଲେ ଅମଲାଶୟା ନାମ, ମୋତେ ସାଧୁରେ ସଙ୍ଗ ମିଳୁ ଯେଉଁ ସାଧୁଙ୍କ ହୃଦୟରେ ମଳ ନାହିଁ। ଆଉ ମଳ ଭିତରେ ସବୁଠୁ ବଡ଼ ମଳ ହେଲା ଏଇ ଡୁପ୍ଲିସିୟସ୍ନେସ୍, କପଟତା। ଦୁର୍ଯ୍ୟୋଧନ ବଡ଼ କପଟ ଥିଲେ ନା, ଏ କଥା ସଞ୍ଜୟ କହିଦେବେ ଯେ ତୁମ ପୁତ୍ର ଏମିତି ଏମିତି କଲେ, ଆଉ ବର୍ତ୍ତମାନ ଅର୍ଜୁନ କ'ଣ କରିବେ ଶୁଣନ୍ତୁ, ତାପରେ ଆରମ୍ଭ କରିବେ ଭଗବତ ଗୀତାର, ଅର୍ଜୁନ କିଭଳି ଅସ୍ତ୍ର ଛାଡ଼ିଦେବେ ଏବଂ ଭଗବାନ ଉପଦେଶ ଦେବେ। ହରେ କୃଷ୍ଣ, ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ଏକ ଉତ୍ତମ ଆନନ୍ଦ।